भगवते वासुदेवाय। श्रीमद्भागवतम दशम स्कंद 25 अध्याय आम श्रवण कर सप्त दिवस धरी इंद्र जो पराक्रम प्रभु द्वारा जो प्राप्त होती बल बुद्धि पदवी लीलावशत हो भगवान आम मान शिक्षा हो इंद्र प्रयोग कले शक्ति को किंतु महापुरुष निकट में भागवत प्रसंग आसरीश महाराज चरित जो आलोक सूर्यालोक निकट में कौन इतर आलोक से तार अभाव तार किरण को स्वतंत्र भाव प्रदर्शित करना तार कि प्रभाव रहीबना सूर्य एणसी प्रभावित होना से गोटे क्षुद्र जीव तार शक्ति जदि से महापुरुष मान प्रयोग कै महात्मा मान प्रयोग कै भक्त मान प्रयोग कै से महात्मा मान कि प्रभावित हे भगवान कि प्रभावित हूँ ना बर जो मैंने प्रयोग कर क्षति हुए जो महत् महात् जो महत् पुरुष महात्मा से आमर जेकोसी प्रकार आक्षेप जेकोसी प्रकार दोषर विचार गुण दोषर विचार ए जगत रोटे बहुत बड़ रोग कहले चले गुण आ दोषर विचार व्यक्ति निकट गुण रही दोष भी रही किंतु निकट जो गुणटा ना अन्य निकट रही निकट जो दोष अच्छी अन्य निकट ना से जापर भगवान को माया शक्ति प्रेरणा गोटे जीव बंची ता निकट बहुत दोष रही कि दोष देखा आयर गुण देखा दोष गुण रिचार गोटे जीवर बद्ध जीव से कह जाए तार इंद्र मान शुद्धता प्राप्त होना से तीन गुण भितर रोचपाई तक विचार सब बद्ध गुरुदेव से कथा कहते बद्ध जीव तुम गोटे कौन विचार कर तुम विचार गोटे भूल प्रथम जिते भल कार्य कले भी गोटे बद्ध जीवर विचार को सब भूल बोली विचार कर तार विचार में बहुत भल भल कम कर सुंदर कार्यटा भक्ति तुम कौन साहय हम तुम्हारे जीवन में कौन सा तुम विचार ये भल हो पाए जगतिक विचार बहुत भल कार्य कि गुरु वैष्णव प्रति करते जगतिक विचार अन्न को दया कर बहुत भल देश कार्य कर बहुत भल जाति गोष्ठी दुखी को अन्नदान करवा भूखी को अन्नदान करवा जार दुखी जार धन ना धनहीन को धनदान कर महत् कार्य जगतिक विचार बहुत बड़ कार्य वेद पुराण तार महिमा भी वर्णना करा जाए किंतु आमर भक्ति पथरे दिग हूँ अलग भक्ति मार्ग दिग हूँ अलग संसार दिग रही तुम्हें केवल भक्ति मार्ग मार्ग जो पथ रही भक्ति मार्ग जो सूक्ष्म तत्व रही उपलब्धि कर संसार दिग टू पृथक दिग देह जेहेतु संसार जत हो आम विचार गुडा सब संसार विचार जगतिक विचार से गुट के महान दया करवा दान करवा दुखी को साहय करवा कि हरिगुरु वैष्णव प्रीति ना जदि कृष्ण प्रति विधान न हो पारा गुरु वैष्णव प्रति विधान न हो पारा से दया से पुण्य से कीर्ति से जश तुम्हें नहीं स्वर्गपुर को जो पुणी आस गए साधारण कर्म ही ना कर्म हिसाब से तुम पुणी जोनि लाभ कर पंथा तथा कथित सुंदर वस्तु केवे आमर पंथार ग्रहणीय नुहे से आम पंथा हम तत्व विचार पर पर्यवेक्षित साधारण जन व्यक्ति से बुझीपर से विचार मैंने कौन मैंने घंटे बजे दौरान बस कि ठाकुर भोग लगे कौट कि टाँग दे बस खाइले मैंने कौन देश कर साधारण लोक विचार ना मैंने देश कौन कर कौन कर पितामाता कौन कर लोक मान आक्षेप कौन साधु मान बाप मान कौन कर ପିତାମାତା ତୁମକୁ ଜନ୍ମ କରିଥିଲେ, ତୁ କ'ଣ ତାଙ୍କ ପାଇଁ କରିଛ? ଗୋଟିଏ ପିତାମାତା ପାଇଁ ଜନ୍ମ କଲେ ଆମେ ପିତାମାତା ପ୍ରତି ଆସକ୍ତି ହେବା, ତାଙ୍କର ସେବା କରିବା, ତାଙ୍କ ପ୍ରତି ଆସକ୍ତି ରହିବ। ପିତା ଆମ ଆସକ୍ତିରେ ରହିଲେ ସେ ଶରୀର ଛାଡ଼ିଲେ କ'ଣ କେଉଁ ଶରୀର ପାଇବେ? ପୁରୁଣ ମାନବ ଶରୀର ପାଇବେ। ତୁମେ ପିତାଙ୍କ ଆସକ୍ତିରେ ରହିଲ, ପିତାଙ୍କୁ ସେବା କଲ, ତୁମର କ'ଣ ହବ? ତୁମେ ଅତି ଭଲ ସେବା କରି ପୁଣି ସେ ଗୋଟେ ଶରୀର ପାଇବ, ପୁଣି କର୍ମାନ ଚକ୍ରରେ ଘୁରିବ। ଜୀବର କାହାକୁ କୌଣସି କୌଣସି ଅଲଗା ଉପାୟରେ କେତେ ବୁଦ୍ଧିମାନ ହେଲେ ବି ଜାଗତିକ ବିଚାରକୁ ସେ ଜାଗତିକ ବିଚାର ଦ୍ୱାରା ତାର କେତେ ଆତ୍ମକଲ୍ୟାଣ କିଛି ହେଇପାରିବନି। ଲୋକମାନେ କାହିଁକି ଆକ୍ଷେପ କରନ୍ତି ସାଧୁମାନଙ୍କୁ ଏ କଥା? ଏମାନେ କ'ଣ କରୁଛନ୍ତି? ଏମାନେ ଦେଶ ପାଇଁ କ'ଣ କରୁଛନ୍ତି? ପିତାମାତା ପାଇଁ କ'ଣ କରୁଛନ୍ତି? ଏମାନେ କେବଳ ଭଲରେ ଖାଉଛନ୍ତି ରହୁଛନ୍ତି? ସାଧାରଣ ଲୋକଙ୍କର ବିଚାରଟା ଏଇଟା ଯେ ଆମେ ଜଗତକୁ ଆସିନେ କର୍ମ ବିରହ ହେବା ପାଇଁ। ଭକ୍ତି ସିଦ୍ଧାନ୍ତ ଠାକୁର ପ୍ରଭୁପାଦ ଜୀ ମହାରାଜ କୁହନ୍ତି, ଆମେ କର୍ମ ବିରହ ହେବା ପାଇଁ ଆସୁନେ। ଯେ ତୁମେ କର୍ମ ବିରହ ହେବା ପାଇଁ ଆସିଛ, ଏହି କିଛି କରିକି ଦେଖିବା ପାଇଁ ଚାହୁଁଛ, ତାହେଲେ ତୁମେ ଏ ଜଗତରେ ରହିଯିବ। ତୁମେ ଏଠି କିଛି କରିକି ଦେଖିଲେ ଜଗତର ଲୋକ ତୁମକୁ ପ୍ରଶଂସା କରିବେ, ତୁମର କାହା ପ୍ରତି ଆସକ୍ତି ରହିବ? ଏ ଜଗତ ପ୍ରତି, ଲୋକଙ୍କ ପ୍ରତି, ବାସ ତୁମେ ଏଠି ରହିବ। ଆମେ ଏଠି କର୍ମ ବିରହ ହେବା ପାଇଁ ଆସିନେ କି ଧର୍ମ ବିରହ ହେବା ପାଇଁ ଆସିନେ। ସେ ତାଙ୍କର ବାଣୀ ଏଭଳି, ଆମେ ଧର୍ମ ବିରହ ନୁହନ୍ତି। ଧର୍ମ ବିରହ କାହା କୁହନ୍ତି? ନାହିଁ, ଧର୍ମ ବିରହ ବହୁତ ଦାନ ଦେଲେ ଗୋଟେ ଧାର୍ମିକ କାର୍ଯ୍ୟରେ, ଗୋଟେ ବଡ଼ ମନ୍ଦିର କଲେ, ଜଣେ ବହୁତ ବଡ଼ ମନ୍ଦିର କରିଦେଉଛି, ବହୁତ ଲୋକଙ୍କୁ ଖାଇବାକୁ ଦେଉଛି, ସେ ଭକ୍ତି ମାର୍ଗରେ ବି ତା ଉଦ୍ଦେଶ୍ୟ ଯଦି ହରିଗୁରୁ ବୈଷ୍ଣବଙ୍କ ପ୍ରତି ବିଧାନ ନାହିଁ, ସେ ବି ଧର୍ମ ବିରହ ହେଇଗଲା, ସେଥିରେ ଭକ୍ତି ହବନି। ଆମେ କେଉଁ ଅନାଥ ଖାଇବାକୁ ଦେବା, ଭୋକିଲା ଲୋକଙ୍କୁ ଖାଇବାକୁ ଦେବା? ଆମର ଏଥିପାଇଁ ଏଥିପାଇଁ ସଂସ୍ଥା କରାଯାଇନି। ସେସବୁ ଅନାଥ ଆଶ୍ରମ ଯେମିତି ଲୋକମାନେ କରୁଛି, ଦାନ ପୁଣ୍ୟର ସଂସ୍ଥା। ଆମର ବହୁତ ସୂକ୍ଷ୍ମ ଜିନିଷ ଏଥିରେ ଅଛି ନା, ଆକୁ ସାଧାରଣ ଲୋକ ବୁଝିପାରିବେ, ସେ ଡିଷ୍ଟ୍ରିବ୍ୟୁ ଡିଭୋଡ଼ି ବୁଝିପାରିବେନି, ଅନମାଚ୍ୟୁର ଡିଭୋଡ଼ି ଅପକ୍ୱ ଭକ୍ତ ବି ସେ ବୁଝିପାରିବେନି। କ'ଣ ଲାଭ ଅଛି? ସେ ବୁଝିପାରିବେନି। ଏ ଆତ୍ମକଲ୍ୟାଣ ଯେଉଁ ବସ୍ତୁଟି ତାକୁ ସେ ଜାଣିପାରିବନି। ଆମେ ଧର୍ମ ବିରହ ବି ନୁହନ୍ତି, ଆମେ କର୍ମ ବିରହ ଆମର ଇଚ୍ଛା ନୁହେଁ କି ଧର୍ମ ବିରହ ହେବା ପାଇଁ ଇଚ୍ଛା ନୁହେଁ। କର୍ମ ବିରହ ମାନେ ଜଗତରେ କ'ଣ? ବହୁତ କିଛି କର୍ମ କରି ଦେଖାଇ ଦେବାକୁ ପଡ଼ିବ, ଲୋକଙ୍କ ଠାରୁ ପ୍ରଶଂସା ପାଇବ। ଏ ଜଗତର ତୁମକୁ ଭଲ ଲୋକ କହୁଛନ୍ତି ମାନେ ତୁମ ମନଟା ତାଙ୍କରି ପାଖରେ ଅଛି, ଆଉ ତୁମେ ଜଗତରେ ରହିଯିବ। ଜଗତରେ ଭଲ ମନ୍ଦ ଆମକୁ ଶୁଣିବା ପାଇଁ ଆମକୁ ସମୟ ନାହିଁ। ବହୁତ ଲୋକ ଆମର ଫଲୋର ହେଇଗଲେ, ବହୁତ ଲୋକ ନ ଧନମ ନ ଜନମ କାହିଁକି କୁହାହେଲା? ପଢ଼ିଦେଲେ କ'ଣ ହବ? ବହୁତ ଲୋକ ପଢ଼ି ଦେଇପାରିବେ, ବହୁତ ଲୋକ କହିଦେଇପାରିବେ, କିନ୍ତୁ ଭଗବାନ ଯଦି ସେ ଜୀବକୁ ଦିଗ୍ଦର୍ଶନ ନ ଦେବେ, ସେ କେବେ ଗୁରୁ ବୈଷ୍ଣବ କୃଷ୍ଣ ଦିଗ୍ଦର୍ଶନ ନ ଦେବେ, ତାକୁ ଅନ୍ତର ଭିତରେ ପ୍ରେରଣା ନ ଦେବେ, ସେ ବୁଝିପାରିବେନି। ସେ ସମ୍ମାନ ଚକ୍ରରେ ସେ ପଡ଼ିଯିବ, ଏଇ ସଂସାର ଭିତରେ ସେ ରହିଯିବ। ନ ଜନମ ଅର୍ଥ କ'ଣ? ଅନୁଗାମୀ। ମୋର ବହୁତ ଚେଲା ଦରକାର, ବହୁତ ଲୋକ ଦରକାର, ବହୁତ ଫଲୋଅର୍ ଦରକାର, ଏ ବି ମୋର ଆବଶ୍ୟକ ନାହିଁ। ଯେତେବେଳେ ଜଗତରେ ଆମର ରହିବାର ନାହିଁ, ଏଇ ଜାଗତିକ ଲୋକଙ୍କର ଅନୁଗାମୀ ଆମେ ତାଙ୍କର ଦ୍ୱାରା ଆଦୃତ ହେଇକି ପୂଜ୍ୟ ହେଇକି ଆମର କ'ଣ ଲାଭ ଅଛି? ଜଗତର କାହା ପ୍ରତି ବି ଆସକ୍ତି ଆମର ରଖିବାର ନାହିଁ, କେବଳ ଗୁରୁ ଆଉ କୃଷ୍ଣ ବୈଷ୍ଣବ, ହରି ଗୁରୁ ବୈଷ୍ଣବଙ୍କ ପ୍ରତି, ଭଗବତ ସେବ୍ୟ ଆଉ ସେବକର ସମ୍ପର୍କ ଆମର। ଧର୍ମ ବିରହ ବି ଆମେ ନୁହନ୍ତି କି କର୍ମ ବିରହ ନୁହନ୍ତି। କର୍ମ ବିରହ ହେଇ ଜଗତର ଲୋକମାନଙ୍କର ସମ୍ମାନକୁ ନେବା, ଆଉ ଧର୍ମ ବିରହ ହେଇକି ପ୍ରତିଷ୍ଠାର ଧ୍ୱଜା, ମୁଁ ବହୁତ ବଡ଼ ଧାର୍ମିକ ଲୋକ, ମୁଁ ବହୁତ ବଡ଼ ଲୋକ, ଏ ପ୍ରତିଷ୍ଠାର ଧ୍ୱଜା ଉଡ଼େଇବ, ଫଳ ରହିଯିବ ଏଇ ଜଗତରେ। ଆମେ ଧର୍ମ ବିରହ ହେବା ପାଇଁ ଆସିନେ, ଆମେ କର୍ମ ବିରହ ହେବା ପାଇଁ ଆସିନେ। ଆମେ ଏକ ହୀନ ଦୀନହୀନ ସେବକ ହବା ଆମର ଲକ୍ଷ୍ୟ, ବିରତା ଏଠି ନାହିଁ। ଭକ୍ତର ଗୋଟେ ଲକ୍ଷଣ ବିରହ ହେଲେ ବି ତାର ବିରତା ହଉଛି ଏତେ କେଉଁ ଛୋଟ ହବାଟା ତାର ବିରତା। ବଡ଼ ହେଲେ ଲୋକ ବିରହ ହୁଅନ୍ତି, ଆମ ପଥ ଅଲଗା। ଏଠି ଯେ ଦୀନହୀନ ହେଇପାରିବ ସେ ବିରହ ହେଲା। ଏଠି ବଳ ଆଗତରେ ବଳ କ'ଣ ତୁମେ ଦେଖିବ? ବଳବାନଙ୍କ ନିକଟରେ, ଭଗବାନଙ୍କ ନିକଟରେ ତୁମେ କ'ଣ ବଳ ଦେଖିବ? ଏଠି ବିରତା ନାହିଁ, ଏ ବିରତାକୁ ଆମର ଆଦର କରାଯାଏ ନା। ସିଂହ ପାଖରେ ମୌସିକର କ'ଣ? ଏ ଜଗତରେ ଯେତେ ବଡ଼ ଧର୍ମବୀର କର୍ମବୀର ଅଛନ୍ତି, ତାଙ୍କର କ'ଣ ଶକ୍ତି ରହିଛି, କ'ଣ ଜ୍ଞାନ ରହିଛି, କ'ଣ ବଳ ବୀର୍ଯ୍ୟ ରହିଛି ଭଗବାନଙ୍କ ନିକଟରେ? ତେଣୁ ଭକ୍ତର ବିରତା ହଉଛି ସେ ଭଗବାନଙ୍କର ଏକ ଦୀନହୀନ ସେବ, ତାର ଏଟା ହଉଛି ବିରତା। ଅହଙ୍କାରଟାକୁ ଯେ ବିନାଶ କରିପାରିଲା, ଅନ୍ତରରେ ଥିବା ଅଭିମାନ ଅହଙ୍କାରକୁ ଯେ ଦୂରେଇ ଦେଇପାରିଲା, ସେ ହେଲା ପ୍ରକୃତରେ ବୀର। ବିରତା କ'ଣ? ପ୍ରକୃତି ବିଜୟ ବୀର, ପ୍ରକୃତିର ନିଜର ଯେଉଁ ସ୍ୱଭାବ ରହିଛି ତାକୁ ବିଜୟ କର। ପ୍ରତ୍ୟେକ ବ୍ୟକ୍ତିର ଗୋଟେ ସ୍ୱଭାବ ରହିଛି, ସେ ସ୍ୱଭାବକୁ ଜୟ କରିବାକୁ ପଡ଼ିବ। ବ୍ୟକ୍ତି ଜାଣିଲେ ବି ତା ଏଇଟା ଖରାପ ଗୁଣ ମୋର, ସେ ଜୟ କରିପାରିବନି। ସେ ହରିଗୁରୁ ବୈଷ୍ଣବଙ୍କର ଆଶ୍ରୟ ନେଇକି ତାର ସ୍ୱଭାବକୁ ସେ ଜୟ କରିଥିଲେ। ସ୍ୱଭାବକୁ ଜୟ କଲା ତାକୁ ବୀର ବୋଲି କୁହାଯିବ। ଧର୍ମବୀର କର୍ମବୀର ଆମେ ଜଗତ ରହିବା ପାଇଁ ଆସିନେ, ନିଜର ସ୍ୱଭାବକୁ ଆମକୁ ଗୁରୁ ବୈଷ୍ଣବଙ୍କର ଆଶ୍ରୟରେ ବିଜୟ ଲାଭ କରି ସ୍ୱଭାବ ଉପରେ ଦିନହୀନ ସେବକ ହେବା ଆମର ଲକ୍ଷ୍ୟ। ଏ କଥାରେ ପଡ଼ିଥିଲା ଏ ଯେଉଁ ଦୋଷ ଗୁଣର ବିଚାର। ଏ ଜଗତର ଦେବତାମାନଙ୍କ ପର୍ଯ୍ୟନ୍ତ ଦେଖ, ଦେବତାମାନେ ବି କଣ ଅବସ୍ଥାରେ ରହିଛି। ଆଉ ଯାହାର ଯାହାର ଯେତେ ଯୋଗ୍ୟତା ରହିଛି ତାର ଦୋଷ ଗୁଣର ବିଚାରଟା ସେତେ ଅଧିକା। ଯାହାର ଯେତେ ଯୋଗ୍ୟତା ଭାବନା ରହିଛି, ଯୋଗ୍ୟତାଟା ଖରାପ ନୁହେଁ। ଯୋଗ୍ୟତା ନ ରହିଲେ ଭଗବାନଙ୍କ ସେବା କେମିତି କରିବ? ଯୋଗ୍ୟତା ଖରାପ ନୁହେଁ, ଯୋଗ୍ୟତାର ଭାବନାଟାକୁ ମନ ଭିତରେ ରଖିବା, ମୁଁ ଜଣେ ଯୋଗ୍ୟ ବ୍ୟକ୍ତି, ଏଇ ଭାବନାଟା ଖରାପ। ଯୋଗ୍ୟତାଟା ଖରାପ ନୁହେଁ, ଯେ ବାସ୍ତବ ଯୋଗ୍ୟ ବ୍ୟକ୍ତି ସେ କେବେ ହେଲେ ନିଜକୁ ବଡ଼ ବୋଲି ମନେ କରେ ନା। କାରଣ ଜଗତର ବଡ଼ ମାନେ କ'ଣ? ଆଉ ଅହଙ୍କାରୀ କେବଳ ନିଜକୁ ବଡ଼ ବୋଲି କୁହେ। କୌଣସି ଲୋକ କହିପାରିବେନି ମୋ ଭଳିଆ ବଡ଼ କେହି ବଡ଼ ରୋଷେଇଆ ନାହାନ୍ତି, କେହି କହିପାରିବେନି ମୋ ଭଳିଆ ବଡ଼ ଆର୍ଟିଷ୍ଟ ନାହାନ୍ତି, ମୋ ଭଳିଆ କେହି ସୁନ୍ଦର ନାହାନ୍ତି, କେହି କହିପାରିବେନି। ଯିଏ କହୁଛି ମାନେ ତାର ତାର ଅଭିମାନର ଅହଙ୍କାର ସେ କହୁଛି ବଡ଼, ତା ପୂର୍ବରୁ କେତେ ଅଛନ୍ତି ଲୋକ ଅଭିମାନୀ ହେଇଗଲେ ସେ ପୂର୍ବ ଦେଖିବନି ପର ଦେଖିବନି, ଏଇଟା ଅଭିମାନର ଲକ୍ଷଣ। ଅହଙ୍କାରୀ ବ୍ୟକ୍ତିର ଲକ୍ଷଣ କ'ଣ, ଅଭିମାନୀ ବ୍ୟକ୍ତିର ଲକ୍ଷଣ କ'ଣ? ସେ ପୂର୍ବର କାହାକୁ ପ୍ରଶଂସା କରିବନି। ଭକ୍ତି ମାର୍ଗରେ ଏଇଟା ବି ଗୋଟେ ଦୋଷ ନା, ସବୁଠୁ ବଡ଼ ଦୋଷ ଏଇଟା। ଭକ୍ତି ମାର୍ଗରେ ସେ ସବୁଠୁ ମହାନ ଅପରାଧ କିଛି ଥାଏ ଏଇଟା। ଅଭିମାନ ଅନ୍ତର ଆସିଲେ ସେ ପୂର୍ବାଚାର୍ଯ୍ୟ ଗୁରୁବର୍ଗ ସେ କାହାକୁ ତାକୁ ପସନ୍ଦ କିଛି ଲାଗିବନି। ସବୁ ଶୁଣିବ, ସବୁ ଗୁରୁ ବିକାଶନ କରୁଥିବ, ସବୁ କିଛି ତାଙ୍କର ଗୁଣ କୀର୍ତ୍ତନ କଲେ ବି ସେ ସବୁ ତାର ପାଇଁ କରୁଥିବ, ସେ ତାର ପାଇଁ ସବୁ କରୁଥିବ। ତାଙ୍କର କୀର୍ତ୍ତି, ତାଙ୍କର ଯଶ, ତାଙ୍କର ଗୁଣ ସବୁ ପୂର୍ବଙ୍କର, ସେ ସେତେ ଅନ୍ତର ଭିତରେ ତାଙ୍କୁ ବହୁମାନନ କରିପାରିବନି। ଏଇଟା ବହୁତ ବଡ଼ ଦୋଷ। ଅଭିମାନ ଆସିଲେ ତୋର ଅଭିମାନ ତୁମର ସମସ୍ତ ସାଧାରଣ ଭୋଜନକୁ ଭାଙ୍ଗିଦେବ, ଚୁରମାର କରିଦେବ। ଅଭିମାନଟା ସିଂହ ଭଳିଆ, ସିଂହ ଯେମିତି ବଣର ସବୁ ପଶୁ ଖାଇଦିଏ, ସେଇଟା ତୁମେ ଯେତେ ସାଧାରଣ ଭୋଜନ କରିବ ତୁମର ଅଭିମାନ ଚାଲିଗଲା, ସବୁ ନଷ୍ଟ ହେଇଯିବ। ସେଥିପାଇଁ ସେ ଲେଖିଲେ ନା, ହୈଲେ ସର୍ବଗୁଣ ଗୁଣୀ ମହାଶୟ, ପ୍ରତିଷ୍ଠା ସା ଛାଡ଼ି କର ଅମାନି ହୃଦୟ, ଦୈନ୍ୟ ଦୟା ଅନ୍ୟମାନେ ପ୍ରତିଷ୍ଠା ବର୍ଜନ, ଚାରି ଗୁଣେ ଗୁଣୀ ହୋଇ କର ଉପଜନ। ଭକ୍ତିମଣ ଠାକୁର ରଚନା କଲେ। ଇଏ ଭକ୍ତି ପଥ, ଇଏ ବହୁତ ସୂକ୍ଷ୍ମ, ଭଗବାନଙ୍କୁ ଆମର ପାଇବାର ଅଛି ବୀରତା, ଏଥିରେ ଦିନହୀନତାର ବୀରତା। କେହି କେବେ ହେଲେ ଏଇ କଥା ଆମେ ଶୁଣୁଥିଲେ ନା, ସବୁଠୁ ବଡ଼ ଦୋଷ ଆମର ଏଇଟା ଗୋଟେ ଅନ୍ତର ଭିତରେ, ଯାହାର ଅଭିମାନ ରହିବ ସେ ପୂର୍ବାଚାର୍ଯ୍ୟଙ୍କୁ ବା ପୂର୍ବର, ଯେମିତି ପୁଅ ଅଭିମାନୀ ହେଇଗଲେ ସେ କ'ଣ କହିବ, ବାପାଟା କ'ଣ ଜାଣିଛି, ସେ କ'ଣଟା କରିଛି, କ'ଣଟା ମୂର୍ଖ ଭଳିଆ କଥା ଆଶା କରୁଛି। ଲୋକ ଅଭିମାନୀ ପୁଅ ଏମିତି କହିବ ନା, ଯେଉଁ ପୁଅ କ୍ୱାଲିଫାଏଡ୍ ହେଇଯାଏ ସେ କ'ଣ କରିବ, କ'ଣ ଯେ କରିଛନ୍ତି, ଗୋଟେ ଘର କରିଛନ୍ତି, ଏଇଟା କିଛି ନାହିଁ, ଏଇଟା ଅଭିମାନ ହେଇଗଲେ ଦେଖ ନା, ଘର ଗାଁ ଲୋକ ଯେଉଁଟା ପାଠ ପଢିକି ଆସ, କ'ଣ ବାପା କ'ଣ ଜାଣିଛନ୍ତି, ଯେ ଗୋଟେ ଜମି କିଣିଦେଲେ ଏମିତି ହେଲା, ଗୋଟେ ଏଇଟା କରିଦେଲେ, ଯେ ବାପା ପିତାର ଯେଉଁ ପଦବୀଟାକୁ ସେ ଉଠେଇ ଦେଉଛନ୍ତି ସାଙ୍ଗେ ସାଙ୍ଗେ, ସେ ଜାଣିନାହାନ୍ତି ତାଙ୍କର ପାଖରୁ ଜନ୍ମ ହେଇଛନ୍ତି, ଅଭିମାନ ଆସିଗଲା ନା, ସେ ବାପା ବାପାଙ୍କୁ ଆଡମିଟ୍ କରିବେନି। କି ଗାଁରେ ଆଉ କି ଜଣେ ବଡ଼ ଲୋକ ଅଛନ୍ତି, ପ୍ରେଜେଣ୍ଟରେ କିଏ ଅଛନ୍ତି, ସେ କାହାକୁ ପସନ୍ଦ କରିବେନି, ତା ଜ୍ଞାନ ତାର ଦୃଷ୍ଟିରେ ସମସ୍ତେ ମୂର୍ଖ। ସେ ଅଭିମାନୀ ବ୍ୟକ୍ତି ସେ କାହାକୁ ଅନ୍ତର ଭିତରେ ପୂଜା ଦେଇପାରେ ନା, ହୃଦୟରେ ଯାହାର ଅଭିମାନ ଆସିବ ସେ କାହାକୁ ପୂଜା ପାଇପାରିବେ, ଯାହାକୁ ଭଲ ପାଏ ସେ ଲୋକ ମୋତେ ପୂଜା କରୁ, ଏଇଥିପାଇଁ ସେ ଭଲ ପାଉଛି। ସେ କେବେ ଉପାସକ ହେଇପାରିବେନି, ଅଭିମାନୀ କେବେ ଉପାସକ ହେଇପାରିବେନି, ଅଭିମାନୀ କେବେ ପୂଜାରୀ ହେଇପାରିବେନି, ସେ ପ୍ରେମର ପୂଜାରୀ କେବେ ହେଇପାରିବେନି। ଅଭିମାନ ଆସିଗଲା ଆଉ, ଅଭିମାନ ମାନେ ସେ ପୂଜ୍ୟ ଆସନରେ ବସିଲା ଆଉ, ସେ ପୂଜକ କ'ଣ ହବ, ଅଭିମାନୀ ପୂଜ୍ୟ ଆସନରେ ବସିଲା, ପୂଜକ ହେଇପାରିବେନି। ସେ ଚାହେଁ ମୋତେ ସମସ୍ତେ ସମ୍ମାନ, ତା ହୃଦୟର ଅଭିମାନ ଚାଲି ଆସିଲା ନା, ସେ ଛୋଟିଆ ଜିନିଷଟା ଅନ୍ୟର ଛୋଟ ଦୋଷକୁ ବି ସେ ସହ୍ୟ କରିପାରିବନି, କାହିଁକି ତାର କ'ଣ ଆବଶ୍ୟକ, ପୂଜା ଆବଶ୍ୟକ। ଇନ୍ଦ୍ରଙ୍କର ଯେମିତି ଅବସ୍ଥା ଅଛି, ସରଳ ଚିତ୍ର ବ୍ରଜବାସୀମାନଙ୍କୁ ପଚାରି ପାରିଥାନ୍ତି, କୃଷ୍ଣ ଆସିକି କୃଷ୍ଣଙ୍କୁ ପଚାରିବ ଯଦି ଭୟ ହେଇଥିଲା, ବ୍ରଜବାସୀମାନଙ୍କୁ ପଚାରିଛନ୍ତି, ପଚାରି ପାରିଥାନ୍ତି କ'ଣ ଏଇ ବର୍ଷ ପାଇଁ ବନ୍ଦ କରିଛ ନା ସବୁଦିନ ପାଇଁ ବନ୍ଦ କରିଛ, ଯଦି ଭଗବାନଙ୍କ ହାତରେ ହାତ ଯୋଡ଼ିକି ଇନ୍ଦ୍ର କହିଥାନ୍ତେ, ଆଜ୍ଞା ଏତେଦିନ ହେଲା ମୋର ପୂଜା ଟିକେ କରୁଥିଲେ, ଆପଣ କାହିଁକି ଏମିତି କଲେ? ଭଗବାନ କହିଛନ୍ତି ଠିକ ଅଛି, ଏଇ ବର୍ଷ ଗୋବର୍ଦ୍ଧନ ପୂଜା ହେଇଯାଉ, ବରଂ ଆର ବର୍ଷଠୁ ତୁମର ପୂଜା ହବ। ଅଭିମାନେ ନା, ଅଭିମାନ କାହାର ଶରଣ ଯିବେନି। ସେ ପୂଜା ଆସନରେ ବସିବେ ସବୁବେଳେ ପୂଜକ ହେଇପାରିବେନି, ସେବ୍ୟ ଆସନରେ ବସିବେ ସେବକ ହେଇପାରିବେନି, ହେଇପାରିବେନି। ଅଭିମାନଟା ଯାହା ହୃଦୟ ଭିତରେ ଆସେ, ସେ ପୂର୍ବାଚାର୍ଯ୍ୟମାନଙ୍କୁ ଏ କୃପାଟା ବନ୍ଦ ହେଇଯାଉଛି କେମିତି। ହବ ଭଗବାନଙ୍କ କୃପାଟା, ଇଏ ଜଣେ ପରମ ସତ୍ପରମ୍ପରାରେ ଆସୁଛି, ଜଣେ ତିଳକ ସକାଳୁ ଉଠୁଛି, ତିଳକ ଲଗାଉଛି, ମାଳି ପିନ୍ଧୁଛି, ମାଳି ଗୋଳାରେ ଧାରଣ କରିଛି, ହରିନାମ କରୁଛି, ପ୍ରସାଦ ପାଉଛି, ପୁରୁ ବୈଷ୍ଣବଙ୍କର କିଛି ସେବା ବି କରୁଛି, କିଛି ବି କିଏ କେତେ ପାଷଣ୍ଡି ହେଲେ ବି କିଛି ଗୋଟେ ଗୋଟେ ଦିନରେ କିଛି ବି ପ୍ରାର୍ଥନା କରୁଛି ନା ଭଗବାନଙ୍କୁ, ତା କିଛି ଗୋଟେ ଫଳ କାହିଁ ମିଳୁନି? କେଉଁଠି ଗୋଟେ ଯେମିତି କୁହନ୍ତିନି ପାଣି ପାଇପ୍ କନେକ୍ସନ ହେଇକି ସବୁ ରହିଛି, ଗୋଟେ ବ୍ଲକେଜ୍ ହେଇଯାଇଛି, ବ୍ଲକେଜ୍ କୁହନ୍ତିନି ବନ୍ଦ ହେଇକି ରହିଗଲା, ବନ୍ଦ ହେଇକି ରହିଗଲା ସବୁ, ଆଉ ଜୀବନିକି ଆସିବନି, ଆଉ ବ୍ଲକେଜ୍ ହେଇଗଲା। ଆଉ ବର୍ତ୍ତମାନ ଏଇଟା ଗୋଟେ ବ୍ଲକେଜ୍, ଯେମିତି ହାର୍ଟ ଡିଜିଜ୍ କ'ଣ ଆମର ଯେଉଁଟା ଯେଉଁମାନଙ୍କ ହୃଦଘାତ ହେଉଛି, ହାର୍ଟ ଆଟାକ୍ ଯେଉଁଟା ଯେଉଁମାନଙ୍କୁ ହେଉଛି, ସେମାନଙ୍କର ସେ ହେବନି କି ବ୍ଲକେଜ୍ ହେଇଯାଉଛି, କେତେ କାହା କାହାର ବ୍ଲକେଜ୍ ହେଇଯାଏ, ଏଇଟା ଗୋଟେ ବ୍ଲକେଜ୍, ସ୍ପିରିଚୁଆଲ୍ ବ୍ଲକେଜ୍। ଏଇଟା ସବୁ ଚାଲିଥିବ କିନ୍ତୁ ଆସୁନଥିବ କିଛି, ଅନ୍ତରରେ କୌଣସି ଭାବ ଯୋଉଟା ଇମୋସନ, ଗୁରୁ ପୂଜା ଚାଲିଥିବ, ଗୁରୁଙ୍କ ପ୍ରତି, ଗୁରୁଙ୍କର ମହିମା ପ୍ରତି ଆମେ ଗୁରୁ ପୂଜା କରୁଛେ ନା, ପ୍ରଭୁପାଦଙ୍କର ମହିମା, ପ୍ରଭୁପାଦଙ୍କର ପୂଜା କରୁଛେ, ଗୁରୁଙ୍କର ପୂଜା କରୁଛେ, ଗୁରୁଙ୍କର ମହିମା, ପ୍ରଭୁପାଦଙ୍କର ମହିମା ଯେତେବେଳେ ସ୍ପୂରଣ ହେଉନି, କୌଣସି ହୃଦୟରେ କୌଣସି ଗୋଟେ ରସ ଆସୁନି, ଭାବ ଆସୁନି, ଭଜନ କରାଯାଉଛି, ସାଧନ କରାଯାଉଛି, ସେବା କରାଯାଉଛି, ଏ ବ୍ଲକେଜ୍ ରହୁଛି କୋଉଠି, ସେଇଟା କ'ଣ ନା, ସେଇଟା ହେଉଛି ଅଭିମାନ। ସେଥିପାଇଁ ସେ କହିଲେ ନା, ଅଭିମାନ ସୁରାପାନ, ଅଭିମାନଟା ଗୋଟେ ସୁରାପାନ ସହିତ ସମାନ, ଯାହା ହୃଦୟରେ ଅଭିମାନ ରହିଛି ସେ ଅନ୍ୟକୁ କେବେ ସମ୍ମାନ ଦେଇ ଶିଖି ପାରିବନି। ଦୋଷଗୁଣର ବିଚାର ତାର ପ୍ରବଳ ରହିବ, କାହାକୁ ସେ କ୍ଷମା କରିପାରିବେନି, ଅଭିମାନୀ କାହାକୁ କ୍ଷମା କରିପାରେ ନା, ସେ କାହାକୁ କ୍ଷମା କରିପାରିବେନି। ଗୋଟେ ଛୋଟ କ'ଣ ଦୋଷ କରିଦେଇଛି, କ'ଣ ହେଇଗଲା ହେଇଗଲା, ନାହିଁ, ଅଭିମାନୀ ତାଙ୍କର ପୁରା ହୃଦୟ ଭିତରେ ସବୁ ରହିବ, ଅଭିମାନୀ ସେମାନେ କୁହାଗଲା ନା ସେ କଥା। ଜୀବନ ଏଇ ଯୋଉ ଯେତେ ସାଧାରଣ ଭୋଜନ ସବୁକିଛି ଆମେ କରୁଛେ, କ'ଣ ଅସୁବିଧା ହେଇଗଲା, ଏଇ ଅସୁବିଧାଟା ଏଇଟା। ପୂର୍ବ ଆଚାର୍ଯ୍ୟମାନଙ୍କୁ କୃପା ତ ପରମ୍ପରାର ଆଚାର୍ଯ୍ୟମାନଙ୍କ ଦ୍ୱାରା ମଣ୍ଡିତ ହେଇ ବା ତାଙ୍କର ପରମ୍ପରା ମାଧ୍ୟମରେ କୃପା ଆସୁଛି ବର୍ତ୍ତମାନର ଆଚାର୍ଯ୍ୟଙ୍କ ପ୍ରତି, ଆମର ଯେଉଁ ଆନୁଗତ୍ୟଟା ପୂର୍ବ ଆଚାର୍ଯ୍ୟମାନଙ୍କ ପ୍ରତି ରହୁନି। ଯେମିତି ମୁଁ କହୁଥିଲି, ପୁତ୍ର ଯଦି ଗୋଟେ ଶିକ୍ଷିତ ହେଇଗଲା, ସେ ପିତା ମାତା ଜେଜେ ସମସ୍ତେ ଗାଳି ଗୁଲଜ କରେ, ବେକାର ଗୋଟେ ଏଇ ଗାଁରେ ଗୋଟେ ଘର କଲେ, ଏଇ ଜମି ଗୁଡ଼ା କିଣିଛନ୍ତି, ଏଇଟା ଗୋଟେ କରିଛନ୍ତି, ସମସ୍ତେ ସେ ଆଜି ସିଟ୍ରେ ପଡ଼ିଲାଣି, ସେମାନଙ୍କୁ ମୂର୍ଖ ବୋଲି ଜ୍ଞାନ କରେ ବା ପ୍ରାଧାନ୍ୟ ତାଙ୍କ ଉପରେ ଦିଏ ନା, ତାଙ୍କର ବସ୍ତୁ, ତାଙ୍କର ଦ୍ରବ୍ୟ, ତାଙ୍କର ଆଚାର, ତାଙ୍କର ପ୍ରଦର୍ଶିତ ପଥ, ତା ଉପରେ ଗୁରୁତ୍ୱ ଦିଏ ନା। ନବୀନ ପନ୍ଥା ଭକ୍ତିମାନ ଠାକୁର ସେଟା କହିଲେ, ଇଏ ଗୋଟେ ନବୀନ ପନ୍ଥାସୁ, ନୂଆ ପନ୍ଥାସୁ ତିଆରି କରିବେ, ନୂଆ ଚାକନ୍ତି ପଥ, ନୂତନ ପଥ, ତାଙ୍କୁ ସେଟା ପୂର୍ବାଚାର୍ଯ୍ୟଙ୍କର ପଥ ଗୁଡା ଭଲ ଲାଗିବନି, ଅଭିମାନୀଙ୍କର କାର୍ଯ୍ୟ ହେଲା, ସେ ପୂଜା ଯାଉଛନ୍ତି, ପୂଜା ଆସନ ଯାଉଛନ୍ତି, ପୂଜା ଯାଉଛନ୍ତି ନା ସିଏ, ଆମର କ'ଣ ପୂଜାଟା କ'ଣ କେମିତି କରାଯାଉଛି ଆମର? ତୁମେ ନୂତନ ନୂତନ ପନ୍ଥାଟା ତେଳ ବା ନୂତନ ଉପାୟ ତୁମେ ତିଆରି କରିବ, ତୁମେ ପୂଜ୍ୟ ହେଇଗଲ। ଗୋଟେ ଛୋଟ ତୁମେ ଦେଖ, ତୁମେ ଗୋଟେ ନୂଆ ସ୍ୱର ତିଆରି କରିଦେବ ବା ଗୋଟେ ନୂଆ ଡ୍ରାମା ତିଆରି କରିଦେବ, ସେଟାକୁ ସମସ୍ତେ କରିବେ, ସମ୍ମାନଟା କାହାକୁ କିଏ କରିଥିଲା, ଏଟାକୁ ଲାଷ୍ଟ ତୁମର କେତେ ଆସି ପହଞ୍ଚିବ, ଏ ବ୍ୟକ୍ତି କରିଛନ୍ତି। ତେଣୁ ଆମର ଆମେ ଯଦି ସେଇ ପନ୍ଥାରେ ଯାଉଛେ, କେଉଁ ପନ୍ଥାରେ, ପରମ୍ପରା ପନ୍ଥାରେ, ତାହେଲେ ଆମର ଯେତେ ପ୍ରକାର ପରମ୍ପରାର ଆଗତ ବା ଯେତେ ଜିନିଷ ଆସିବ, ସେ କାହା କତିକି ସମ୍ମାନ ଆସିବ, ଯୋଉ ଯାହା ସବୁ ଆସିବ କାହା ପାଖକୁ ଯିବ, କୃଷ୍ଣଙ୍କ ପାଖକୁ ହିଁ ପହଞ୍ଚିବ, ପରମ୍ପରା ଆଚାର୍ଯ୍ୟମାନଙ୍କ ମାଧ୍ୟମରେ ଦେଇଯିବ, କାରଣ ଆମେ ସେଇ କନେକ୍ସନ ଯାଉଛେ। ଯେତେବେଳେ ତୁମେ ଇଣ୍ଡିଭିଜୁଆଲ କିଛି କାମ କଲ ବା ତାଙ୍କୁ ଅଭିମାନଙ୍କ ସହିତ ହୃଦୟରେ ତାଙ୍କୁ ରଖିପାରୁନ, ପୂର୍ବାଚାର୍ଯ୍ୟମାନଙ୍କୁ, କ'ଣ କ'ଣ ହେଲା, ତୁମେ ଯାହା ଆସିଲା ତୁମ ପାଖରେ ଅଟକି ରହିଗଲା, ତାଙ୍କର କଲ୍ୟାଣ କ'ଣ ହବ? ତୁମକୁ ଯେଉଁମାନେ ଫଲୋ କରୁଛନ୍ତି ତାଙ୍କର କଲ୍ୟାଣ କ'ଣ ହବ? ତୁମେ ଅଟକେଇ ସବୁ ରଖିଦେଲ, କାରଣ ତୁମେ ଧୀରେ ଧୀରେ ତୁମେ କ'ଣ କରିବ ନା, ତୁମର ନୂତନ ପନ୍ଥା ତିଆରି କରିବ। ଅଭିମାନୀ ସେ ଅନୁଗାମୀ ହେଇପାରେ ନା, ସେ କାହାର ଅନୁଗାମୀ ହେଇପାରିବେ ନା, ଶାସ୍ତ୍ର ଅନୁଗାମୀ ହେବ ନା, ବେଦାନୁଗାମୀ ହେବ ନା, ଗୁରୁବାନୁଗାମୀ, ସେ କାହାର ଅନୁଗାମୀ ଅଭିମାନ ଯାହାର ହୃଦୟରେ ଆସିବ ସେ କାହାର ଅଭିମାନ, ସେ କାହାର ଅନୁଗାମୀ ହେଇପାରିବେନି। ଆଉ ଅଭିମାନୀ ଲୋକମାନେ ପୂର୍ବକୁ ଦେଖୁନ, ଅଭିମାନୀ କାହାକୁ ଅଭିମାନୀ, ବଡ଼ ଅଭିମାନୀକୁ ଦୁର୍ଯ୍ୟୋଧନ ପଡ଼ିଗଲା ଅଭିମାନୀ। ଆଉ କର୍ଣ୍ଣ କ'ଣ, କେତେ ସଦ୍ଗୁଣ କର୍ଣ୍ଣର ଥିଲା, ବହୁତ ମାନେ ଦାନୀ, କେବଳ ଦାନୀ ନୁହନ୍ତି, ବହୁତ ନୀତିବାଦୀ, ସେ ଅଭିମାନ ହେଇଗଲା, ବହୁତ ଅଭିମାନକୁ ଭଙ୍ଗ କରିହେଲାନି, ପାରିଲାନି କେବେ। ଦ୍ରୌପଦୀ ଟିକେ କହିଦେଇଥିଲେ ଗୋଟେ ଅଭିମାନ ଦ୍ରୌପଦୀଙ୍କ ଉପରେ, ଅର୍ଜୁନଙ୍କ ଉପରେ ଅଭିମାନ ରହିଲା, ଏମିତି ମାଆଙ୍କୁ ବି ଭଳି କହିଦେଉଛନ୍ତି ଅଭିମାନ ଅଭିମାନ ନା, ମୁଁ ମଲେ ବି ପାଞ୍ଚ, ଅର୍ଜୁନ ମଲେ ବି ପାଞ୍ଚ, ମାଆକୁ ଏ କଥା କୁହେ। ସେ ବାକି ଗୁଡ଼ା ଯୋଉ ଅଛି, ପାଣ୍ଡବ ସବୁବେଳେ ପାଞ୍ଚ ଭାଇ ରହିବେ ମା, ତୁମେ ଚିନ୍ତା କରନି। ଆଚ୍ଛା ଜଣେ ମାଆଙ୍କୁ ଏଇ କଥା କୁହାଯାଉଛି, ମା ତୁମେ କାହିଁକି ଦୁଃଖ କରୁଛ, ତୁମର ସବୁବେଳେ ପାଣ୍ଡବ ପାଞ୍ଚ ପୁତ୍ର ବୋଲି ଲୋକ ଜାଣନ୍ତି, କେହି ଛଅ ପୁତ୍ର ବୋଲି ଜାଣନ୍ତିନି, ତାମାନେ କ'ଣ ତା ଅଭିମାନଟାକୁ ମା ପାଖରେ ବି କାଢ଼ିପାରିଲା କି କହିପାରିଲା କି? କହିପାରିଲାନି, ହୃଦୟ ଭିତରେ ରହିଗଲା। ମା ବୋଲି ପୂଜା, ମା ବୋଲି ପ୍ରଣାମ କରୁଛି, ସ୍ୱୀକାର କରୁଛି, କିନ୍ତୁ ହୃଦୟରେ ଅଭିମାନ ରଖି କରୁଛି। କ'ଣ କହିଲା, କୁନ୍ତିଙ୍କର ସେ ପାଞ୍ଚ ପୁତ୍ର ରହିବେ, ପାଣ୍ଡବ ସେ ପାଞ୍ଚ ପୁତ୍ର ରହିବେ, ମୁଁ ରୁହେ ନହେଲେ ସେ ଯଦି ଅଭିମାନଟା ଯଦି ଯଦି ତାର ଅଭିମାନ ଶୂନ୍ୟ ହେଇଥାନ୍ତା କର୍ଣ୍ଣ, ତାହେଲେ ସେଠି ସେ ବୁଝିପାରିଥାନ୍ତେ, ଜାଣିପାରିଥାନ୍ତେ ଯେ ଦୁଇଟା ପାଲା ଯୋଉ ନିକିତି ପଡ଼ୁନି, ଦୁଇଟା ନିକିତି, ନିକିତି କ'ଣ କହୁଥିଲି ଏଇଟା ପାଲା ଗୁଡାକ ନାହିଁ, ଦୁଇଟା ପାଲା, ଦୁଇଟା ପାଲାରେ ବସେଇଦେବ। ଆରେ କର୍ଣ୍ଣ ଯଦି ହିସାବ କରାଯିବ, କର୍ଣ୍ଣଙ୍କ କୁନ୍ତିଙ୍କର ଯୋଉ ପ୍ରୀତିଟା କର୍ଣ୍ଣଙ୍କ ପ୍ରତି ଅତ୍ୟନ୍ତ ଅଲିଭା ଆଉ ଅତ୍ୟନ୍ତ ପ୍ରୀତି, କାହିଁକି ନା ଗୋଟେ କନ୍ୟା ବେଳେ ତାଙ୍କୁ ସେ ବିଦା କରିଦେଇଛନ୍ତି, ସେ ବଡ଼ ପୁତ୍ର ନା, ସେ ବଡ଼ ଶ୍ରେଷ୍ଠ ପୁତ୍ର, ପୁଣି ସୂର୍ଯ୍ୟପୁତ୍ର। କୁନ୍ତି ପ୍ରଥମେ ଜାଣିଦେଲେ, ପ୍ରଥମେ ତାଙ୍କ ଦ୍ୱାରା ହିଁ ଜାଣିଲେ ଦେବତାମାନେ ମୋତେ ସନ୍ତାନ ଦେଇପାରିବେ। ଆଉ ସାଧୁଙ୍କର ମନ୍ତ୍ର ହେଉଛି ସିଦ୍ଧ, ସେ କାହିଁକି ଆଗେ ଡାକିଲେ କାହାକୁ, ସୂର୍ଯ୍ୟଙ୍କୁ, ଦୁର୍ବାସା ଦେଇଥିଲେ ମନ୍ତ୍ର, ସେ କାହିଁକି ଡାକିଲେ ଆଗେ ଗୁରୁଙ୍କୁ ଟେଷ୍ଟ କରିବା ପାଇଁ, ସେଥିପାଇଁ ମନା କରାଗଲା ସେଥିରୁ, ସେଠୁ ଗୋଟେ ଗୋଟେ ଶିକ୍ଷା ଆସିଲା, କେବେ ଗୁରୁଙ୍କର ମନ୍ତ୍ରକୁ ବା ଗୁରୁଙ୍କ ପରୀକ୍ଷା ତୁମେ କର ନା, ପରୀକ୍ଷା ଗଲେ ତୁମେ ଫେଲ ହେଇଯିବ। କୁନ୍ତିକର କ'ଣ ଟିକେ ଏଗୁଡ଼ା, ଅବଶ୍ୟ ସିଏ ତ ଭଗବାନଙ୍କର ଲୀଳାରେ ଥିଲା, କିନ୍ତୁ ଆମ ପାଇଁ ଶିକ୍ଷା, ଉତ୍ପ୍ରେକ୍ଷା ଶିକ୍ଷାଟା ଏହା, ସେ କ'ଣ କ'ଣ ଚେଷ୍ଟା କରୁଥିଲେ ପ୍ରକୃତରେ ମନ୍ତ୍ରଟା କାର୍ଯ୍ୟ କରିବ କି ନାହିଁ, ସେ କେଉଁ ଉଦ୍ଦେଶ୍ୟରେ ହଉ, ତାଙ୍କର ଉଦ୍ଦେଶ୍ୟଟା ଯେ ଗୁରୁଙ୍କ ଉପରେ ସନ୍ଦେହ ଥିଲା ତା ନୁହେଁ, କିମ୍ବା ମୁଁ ବି ସେଭଳିଆ ଯୋଗ୍ୟ ବ୍ୟକ୍ତି କି କ'ଣ ଦେଖିବା, ଟ୍ରାଏ କରିକି ଏଇଟା ହବ କି ନାହିଁ, କି ଭାଇ ଗୁରୁଙ୍କୁ ସନ୍ଦେହ କରିବା ଯେ ଅବସ୍ଥା ହେଇଗଲା। ଆମ ପାଇଁ ଏଇଟା ଶିକ୍ଷା, ତାଙ୍କ ପାଇଁ ନୁହେଁ, କୁନ୍ତିଙ୍କ ପାଇଁ ନୁହେଁ, ସେ ତ ଭଗବାନଙ୍କର ଶୁଦ୍ଧ ଭକ୍ତ। ମନ୍ତ୍ରକୁ ସନ୍ଦିଗ୍ଧ ସନ୍ଦିଗ୍ଧ ମନା ରହିଲେ, ପରୀକ୍ଷା କରୁ କରୁ ଆସିଲେ କିଏ, ଆଉ ପ୍ରଥମେ ପ୍ରମାଣ କିଏ, କର୍ଣ୍ଣ ନା, ଆଉ କର୍ଣ୍ଣ ହେଲେ ପ୍ରଥମ ପ୍ରମାଣ ଯେ ଗୁରୁଙ୍କର ମନ୍ତ୍ରର ଫଳ ରହିଛି ଆଉ ଦେବତାଙ୍କର କୃପାର ଫଳ ରହିଛି। କୁନ୍ତି ଏଇଟା ଜାଣିଦେଲେ, ତାଙ୍କ ପ୍ରତି ସ୍ନେହଟା କୁନ୍ତିକର କେମିତି ଥିବ, ପୁଣି ଅସହାୟ ଅବସ୍ଥାରେ, କୁନ୍ତି ଅସହାୟ, ବାଳକ ବି ଅସହାୟ, କୁନ୍ତି ଅସହାୟ ନୁହେଁ କି, କନ୍ୟା ଅବସ୍ଥାରେ ପାଇଛନ୍ତି ନା। ସୂର୍ଯ୍ୟଦେବ କହିଲେ ନାଇଁ ନାଇଁ କିଛି, ତୁମେ ସନ୍ତାନ ପ୍ରାପ୍ତ ହେଲା ପରେ ବି ତୁମେ କୁମାରୀ ରହିବ, ମୁଁ ବର ଦଉଛି, କିଏ ଜାଣିପାରିବେନି, ତୁମର କୌଣସି କୁମାରୀ ଧର୍ମ ନଷ୍ଟ ହବନି, ତୁମର ଶରୀର ସେମାନଙ୍କର ସବୁ ଚିନ୍ମୟ ଶରୀର, ଲୋକ ଶିକ୍ଷା ପାଇଁ ଯାଅ। ତ ଭଗବାନଙ୍କର ଯିଏ ଭକ୍ତ, ତାଙ୍କ ଉପରେ ଦେବାଦେବୀ ଯୋଉ ପ୍ରସନ୍ନ ହୁଅନ୍ତି, ଯୋଉ ବର ଦିଅନ୍ତି, ସେଟା ଭଗବାନଙ୍କର ବର, ଦେବାଦେବୀମାନେ ଦିଅନ୍ତି, ସବୁ ଏକ୍ସଟ୍ରା ପାୱାର, ତୁମର କନ୍ୟା ଧର୍ମ ରହିବ ସେଇଭଳି, ତୁମେ ସେଇଭଳି କୁମାରୀ ହେଇଯିବ, କିନ୍ତୁ ମନ୍ତ୍ର ଫେରିବନି, କାରଣ ତୁମେ ମୋତେ ଡାକିଛ, ଆହ୍ୱାନ କରିଛ, ମାନଙ୍କୁ ଫେରିବି। ସେ ପୁତ୍ର ଦେଇଗଲେ ସୂର୍ଯ୍ୟପୁତ୍ର, ଅତ୍ୟନ୍ତ ତେଜସ୍ୱୀ ପୁତ୍ର, କିନ୍ତୁ ତାଙ୍କୁ ଫସେଇଦେଲେ, ରାଧା ସେ ଯୋଉ ତା ରାଧେ ହେଇଗଲେ ନା, ରାଧା ପାଇଲେ, କିନ୍ତୁ ଅଭିମାନ ଗୋଟିଏ ଜିନିଷ ତାଙ୍କ ଜୀବନକୁ ନଷ୍ଟ କରିଦେଲା, ଏତେ ବଡ଼ କୁଶେଇ ପାଣ୍ଡବ ହେଇକି। ଆମକୁ ଶିକ୍ଷା ଏଇଟା, ସେମାନେ ତ ଲୀଳା କରୁଛନ୍ତି, ଭଗବାନଙ୍କର ସବୁ ନିତ୍ୟ ପାର୍ଶ୍ୱଦ ସେମାନେ, ଆମ ପାଇଁ ଶିକ୍ଷା ଏଇଟା, ଜୀବନରେ ଯୋଉ ଘଟଣା ଘଟିଗଲା, ତାଙ୍କ ପ୍ରତି ଯୋଉ ଅବହେଳା ହେଇଗଲା, ଅଭିମାନ ଭକ୍ତ କେବେ ହୃଦୟ ଭିତରେ ରଖିବା ଉଚିତ ନୁହେଁ। ଯୁଧିଷ୍ଠିରଙ୍କ ପ୍ରତି କଣ ଅନ୍ୟାୟ ହେଇନି? ଯୁଧିଷ୍ଠିର ପ୍ରତି କଣ ଧୃତରାଷ୍ଟ୍ର ଅନ୍ୟାୟ କରୁନାହାନ୍ତି? ପଞ୍ଚପାଣ୍ଡବ ପ୍ରତି ମହାଭାରତ ଯୁଦ୍ଧ ପରେ କେମିତି ସେ ଉପାସନା କରୁଥିଲେ? ଗାନ୍ଧାରୀ ଆଉ ଧୃତରାଷ୍ଟ୍ର କେମିତି ପୂଜା କରୁଥିଲେ, କେମିତି ସେବା କରୁଥିଲେ? ହୃଦୟରେ ଯିଏ ଅଭିମାନ ରଖେ ସେ କେବେ ସାଧୁ ହେଇପାରିବନି। ଅସାଧୁତାର ସବୁଠୁ ବଡ ପରିଚୟ ବା ଅଭକ୍ତର ସବୁଠୁ ବଡ ପରିଚୟ ବା ଭକ୍ତି ମାର୍ଗରେ କେହି ରହିକି ତାର ସବୁଠୁ ବଡ ଦୋଷ, ଯଦି ଗହୀରତା ଦୋଷ କିଛି ନିନ୍ଦନୀୟ କିଛି ଥାଏ, ହେଉଛି ଅଭିମାନ। ସବୁବେଳେ ଅନ୍ୟ ଉପରେ ଅଭିମାନ ରଖି କଥାବାର୍ତ୍ତା କରି ଅଭିମାନ ହୃଦୟରେ ରଖିବା, ମୁଁ ବଡ, ଏମାନେ ଘୃଣ୍ୟ ନୀଚ। ନାଇଁ ନାଇଁ, ସଙ୍ଗ ଯଦି ତୁମର ସେ ସଙ୍ଗଟା ସୁଇଟେବୁଲ ନା, ଘୃଣା କରିବା ଦରକାର, ଦୂରେଇକି ରୁହ। ମାନେ ସମସ୍ତଙ୍କ ସଙ୍ଗ ତ ସମସ୍ତଙ୍କୁ ଭଲ ଲାଗେ ନା? କୁଆ କୁଆ ରାସ୍ତା ରହୁଛି, କୋଇଲି କୋଇଲି ରାସ୍ତା ରହୁଛି। ଯଦି କୋଇଲି ପଳେଇ ଆସୁଛି, କୁଆ ତାକୁ ଗୋଡ଼ଉଛି, କୁଆ କୋଇଲି ପଳଉଛି ନା, ଜବରଦସ୍ତି ଯାଇ ଫେଡ଼ିଟି ପଶିବ କାହିଁକି? ପଶୁପକ୍ଷୀ ଶିଖିବ ନା ଏଇଟା? ଆଉ ସେମାନେ ଝଗଡ଼ା ଲଗୁନାହାନ୍ତି, ଆକ୍ସିଡେଣ୍ଟାଲି ସେ ଗୋଟେ ଜାଗାରେ ଆଇଲା ବେଳକୁ ଇଏ ତାକୁ ଗୋଡ଼ଉଛି, ସେ ପଳେଇ ଯାଉଛି। କୋଇଲିର ଉଦ୍ଦେଶ୍ୟ ନୁହେଁ କୁଆକୁ ଯାଇକି ଇରିଟେଟ୍ କରିବା, ତାକୁ ଉତ୍ତେଜିତ କରିବା। ନାଇଁ ନାଇଁ, ସେ ତା ସଙ୍ଗରେ ରହିପାରିବ ନାହିଁ, ତାଙ୍କ ସଙ୍ଗରେ ସେ ତାର ରହୁଛି। ସେ ପ୍ରତ୍ୟେକ ପକ୍ଷୀମାନଙ୍କର ଦେଖ ଦଳ ଅଛି, ସଙ୍ଗ। ତୁମେ ଯାହା ସଙ୍ଗରେ ତୁମକୁ ଭଲ ଲାଗୁନି, ନିନ୍ଦା କରିବା, ଘୃଣା କରିବା, ଇଏ ଭଲ ନୁହେଁ, ଦୂରେଇ ରହିବା ଭଲ। ସେଥିପାଇଁ ଗୁରୁଦେବ ସବୁବେଳେ ଏତେ ବଡ କଥା କହିଦେଇଯାଇଛନ୍ତି, ପେ ଓବେସେନ୍ସ କିପ୍ ଡିଷ୍ଟାନ୍ସ, ପ୍ରଣାମ କର ଦୂରରୁ, ସବୁବେଳେ ପ୍ରଣାମ କର ଦୂରରୁ। ତେଣୁ ଜଗତରେ ଯେଉଁଆଡ଼େ ଯିବ କିଛି ବିପରୀତ ଭାବନାର ଲୋକ ରହିବେ, ଏଇଟା ସବୁବେଳେ ମନେ ରଖିବାକୁ ପଡ଼ିବ। ଏଇଟା ହେଉଛି ପ୍ରପଞ୍ଚ, ଏଇଟା ଭବସାଗର। ତୁମେ ବୈକୁଣ୍ଠ କରିବାକୁ ଚେଷ୍ଟା କରନା, ମାୟାବାଦୀ ହୁଅ ନା। ତୁମେ ଗୋଟେ ସୁନ୍ଦର ଆଶ୍ରମ କରିଦେଲେ ତୁମେ ଭାବନି, ତୁମେ କେତେ ସ୍କ୍ରୁଟିନାଇଜ୍ କରିକି ପିଲାଙ୍କୁ ରଖିଦେଲେ ସେ ପିଲାମାନେ ସବୁ ସୁନା ହେଇଯିବେ, ଏଇଟା ଭାବନି, ସବୁ ଅଧଯିବ। ତୁମେ କେତେ କାହାକୁ ଶାସନ କଲେ ଯେ ସମସ୍ତଙ୍କୁ ଶୁଦ୍ଧ କରିଦେବ, ସେଇଟା କେବେ ଭାବନି। ପ୍ରତ୍ୟେକ ବ୍ୟକ୍ତି ତାର ସଂସ୍କାର ନେଇକି ଆସିଛି, ସିଏ ଯଦି ଈଶ୍ୱରଙ୍କ ପାଖରେ, ଗୁରୁ ବୈଷ୍ଣବଙ୍କ ପାଖରେ ସମର୍ପିତ ହେଇପାରିବ, କୃଷ୍ଣଙ୍କ ଚରଣରେ, ମହାପ୍ରଭୁଙ୍କ ଚରଣରେ ସମର୍ପିତ ହେଇପାରିବ, ତାର ସ୍ୱଭାବଟା ବଦଳିବ ନା ହେଇପାରିବ? ଜଣଙ୍କର ଜଣେ ଭଗବାନଙ୍କର ଭକ୍ତ ହେଇଗଲା ପରେ ବି ସବୁବେଳେ ଯୋଉ ଭଗବାନଙ୍କ ପାଖରେ ଯୋଉ ଶରଣାଗତ ହବା, ଏଇଟା ତଥାପି ଭଗବାନ ଇଣ୍ଟରଫିୟର କରୁନାହାନ୍ତି, ଛାଡ଼ିଦେଇଛି, ସ୍ୱତନ୍ତ୍ରତା ଅଛି, ତା ଉପରେ ନିର୍ଭର କରେ। ସେ ଶରଣାଗତ ନହେଲେ କେବେ ବଦଳି ପାରିବନି। ଅଭିମାନ ଗୋଟେ ବହୁତ ବଡ ଦୋଷ, ଖରାପ ଦୋଷ। ଅଭିମାନ ସୁରାପାନ ପ୍ରତିଷ୍ଠା ସୁକରିବିଷ୍ଟା, ସେ କହିଲେ ଗୌରବ ରୌରବ ନରକମ ତ୍ରୟମ ତେତ୍ୱା ହରି ଭଜେତ, ତିନିଟା ଛାଡ଼ିକି ହରିଭଜନ କର। ଭଗବାନଙ୍କୁ ଭଜନ କରିବା ପାଇଁ ତୁମେ ଚାହୁଁଛ, ଏ ତିନିଟାକୁ ଆଗେ ଛାଡ଼ିଦିଅ। ପ୍ରତିଷ୍ଠା ସୁକରିବିଷ୍ଟା, ସୁକରିର ବିଷ୍ଟା ଯାହା, ପ୍ରତିଷ୍ଠା ସେୟା ଘୃଣ୍ୟ ବସ୍ତୁ। କେହି ବି ଏ ଜଗତର ଯେମିତି କେହି ଶିଷ୍ଟ ଲୋକ କ'ଣ ଘୁଷୁରୀର ମଳକୁ କେହି ଚାହେଁ? ସେଇଭଳି ପ୍ରତିଷ୍ଠା, ସେଇଭଳି ସେତିକି ଦୁଃଖ ବା ସେତିକି ପୀଡ଼ାଦାୟକ ଘୃଣ୍ୟ ଯାହା ଅନ୍ତର ଭିତରେ ଆସେ ସେ ହରିଭଜନ କରିପାରିବ ପ୍ରତିଷ୍ଠା ପାଇଁ। ଗୌରବ, ନିଜକୁ ବଢ଼ିବା ମନେ କରିବା, ଗୌରବତା, ଏ ରୌରବ ନର୍କ ସହିତ ସମାନ। ଆଉ ଅଭିମାନ ସୁରାପାନ, ତାର ଅଭିମାନ ରହୁଛି, ସେ ପୁଣି ସୁରା ମଦ୍ୟପ ସହିତ ସମାନ। ମଦ୍ୟପରେ ଯେମିତି ନିଶାସକ୍ତ ଲୋକ, ସେଠି ଅଭିମାନ ବ୍ୟକ୍ତିର ଭଜନ ସାଧନ କିଛି ନାହିଁ। ଅଭିମାନ ବ୍ୟକ୍ତି ତାର ସେ ପୂଜ୍ୟ ଆସନରେ ବସିଲା, ଆଉ ତାର ହରିନାମ, ତାର ସେବା, ତାର ପୂଜା, ତାର ଯାହା ସବୁ କିଛି, ସବୁ ନିଷ୍ଫଳ, ସବୁ ନିଷ୍ଫଳ। ତ ବଡ଼ ତାର ହୃଦୟରେ ବଡ଼ ଆସନ ଅଛି, ଭଗବାନଙ୍କ ଆସନଟାକୁ ସେ ଗ୍ରହଣ କରୁନାହିଁ, ଯେ ସେ କ'ଣ କରିବ? ଆଉ ସେ ପୂର୍ବ ଆଚାର୍ଯ୍ୟଙ୍କୁ କେବେ ହେଲେ ପୂର୍ବ ଆଉ ଉପର ନା ବର୍ତ୍ତମାନ ବା ପର ମାନେ ବର୍ତ୍ତମାନ ବର୍ତ୍ତମାନ ଆଉ ପୂର୍ବ ସେ କାହାକୁ ସମ୍ମାନ ଦେଇପାରିବନି। ତାହାର ସମ୍ମାନ, ତାହାର ଯଶ କୀର୍ତ୍ତନ ସବୁ ନିଜ ପାଇଁ। ଯେମିତି ଜଣେ ହରି କଥା କହୁଛି ଯେ ମୁଁ ଭଲ କହିପାରୁଛି, ଯାହାର ଏଇ ଭାବନା ରହିଲା, ତାହେଲେ ସେଠି ଭଗବାନଙ୍କର ଆଉ କ'ଣ ହେଲା ରହିଲା? ଭଗବାନଙ୍କୁ ଆଉ ବଡ଼ କ'ଣ କରାଗଲା? ବ୍ୟକ୍ତି ତାର ନିଜର ବଡ଼ ସ୍ଥିତି ପାଇଁ ସେ କ'ଣ କରୁଛି? ଭଗବାନ କଥା କହିଲା। ଜଣେ ବଡ଼ ହୁଏ କାହାକୁ ଏଥିପାଇଁ? ଭଗବାନଙ୍କ କଥା, ଭଗବାନଙ୍କର କଥା କହିବାର ଅର୍ଥ ଭଗବାନଙ୍କୁ ବଡ଼ କରିବା, ଭଗବାନଙ୍କର କଥା କହିବାର ଅର୍ଥ ସାଧୁଗୁରୁ ବୈଷ୍ଣବଙ୍କୁ ବଡ଼ କରିବା, ତାଙ୍କର ମହିମା ପ୍ରଚାର କରିବା, ତାଙ୍କୁ ପ୍ରତିଷ୍ଠିତ କରିବା। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଭଗବାନଙ୍କର କଥା କହିକି ନିଜେ ଅର୍ଥ ଯଶ ପ୍ରତିଷ୍ଠା ନିଜର ସ୍ଥିତିକୁ ସୁଦୃଢ଼ କରିବା, ଏଇଟା ଭକ୍ତି ନୁହେଁ, ଇଏ ହରିକଥା ନୁହେଁ। ହରିକଥାରେ ନିଜର ସ୍ଥିତି ସୁଦୃଢ଼ କରାଯାଏ ନା, ସାମାଜିକ ସ୍ଥିତି, ନିଜର ଆଧ୍ୟାତ୍ମିକ ସ୍ଥିତି, ଯେ ଆମର ରହିଛି, ମୋତେ ଲୋକ ସମ୍ମାନ ଦେବେ, ମୋର ଅନୁଗାମୀ ହେବେ, ମୋ ଧନ ମିଳିବ, ଇଏ ହରିକଥା ନୁହେଁ। ଏଠି ଶବ୍ଦ ବ୍ରହ୍ମର କେବେ ଅବତରଣ ହେବେନି, ବା ତାକୁ ଯେଉଁମାନେ ଶ୍ରବଣ କରିବେ ତାଙ୍କ ଅନର୍ଥରୁ, ତାଙ୍କ ହୃଦୟରୁ ଅନର୍ଥ କେବେ ଯିବନି, ଭୋଗ ପିପାସା କେବେ ଯିବନି, ସଂକଳ୍ପ ବୁଦ୍ଧି କେବେ ମନ ଭିତରେ ଆସିବନି, କିଛି ଆସିବନି। ଏସବୁ କର୍ଣ୍ଣ ଲାମ୍ପଟ୍ୟ, କେବଳ କର୍ଣ୍ଣ ଲାମ୍ପଟ୍ୟ। ହୃଦୟରେ ଇଏ ଅଭିମାନ ରହିଗଲା ମାତ୍ରେ ସରିଲା, ଆଉ ସାଧାରଣ ଭୋଜନ ସବୁ ପୋଛି ହେଇଗଲା, ଆଉ କିଛି ନାହିଁ। ଆଉ ସବୁବେଳେ ଅନ୍ୟର ଦୋଷ ଦର୍ଶନ ହବ, ଆଉ ଅନ୍ୟର ହୃଦୟରେ ଯାହାର ଯେତେ ଅଭିମାନ ଆସିବ ତାର ସବୁବେଳେ ସେ ଅନ୍ୟର ବେଶୀ ଦୋଷ ଦେଖିବ, କାହିଁକି ଅନ୍ୟକୁ ଛୋଟ ଜ୍ଞାନ ସବୁବେଳେ ହବ। ଅନ୍ୟର କେତେ ଭଲ ଗୁଣକୁ ସେ କେବେ ହେଲା ହୃଦୟ ଭିତରେ ସ୍ଥାନ ଦେଇପାରିବନି, କେବେ ଦେଇପାରିବନି କୌଣସି ଭକ୍ତର। ଏସବୁ ଏଇ ମହାନ ଅପରାଧ ଯୋଗୁଁ ଭକ୍ତ ଭକ୍ତି ହେବନି ନା ଆଉ କ'ଣ। ବହୁତ ପରିସ୍ଥିତିରେ ଆମେ କହିପାରିବାନି, କିନ୍ତୁ ହୃଦୟ ଭିତରେ ଆମକୁ ମାନନ କରିବାକୁ ପଡ଼ିବ। ଜଣେ ଛୋଟ ପିଲାକୁ ତୁମେ ପ୍ରଶଂସା କରି କହିପାରିବନି, କିନ୍ତୁ ହୃଦୟ ଭିତରେ ମାନନ କରିବାକୁ ପଡ଼ିବ, ନାହିଁ ସେ ସେବା କରୁଛି। ମୁଖରେ ପ୍ରଶଂସା କରାଯାଏନି, ମୁଖରେ ଯେଉଁମାନେ ପ୍ରଶଂସା କରନ୍ତି ସେ ପରୋକ୍ଷ ଭାବରେ କ୍ଷତିକୁ ବୋଧ କରିଦିଅନ୍ତି। ଆଉ ଆମେ ଖୋଜୁଛେ ସେଟା, ଆମକୁ ମୁଖରେ ସମସ୍ତ ଲୋକ ଭଲ କୁହନ୍ତି, କିନ୍ତୁ ଜଣେ ବୈଷ୍ଣବ ହୃଦୟ ଭିତରେ ବି ମାନନ କରିବ, ନାହିଁ ତାର ସେ ସେବା ସେ ଇଏ କରୁଛି ତାର ଗୁଣ। ଆଉ କେବଳ ଯେ ଦୋଷ ଗୋଟିଏ ସବୁବେଳେ ବିଚାର ଆସିବ, ଦୋଷ ଅଭିମାନ ବ୍ୟକ୍ତିରେ ସବୁବେଳେ ଦୋଷ, ସବୁବେଳେ ଦୋଷ, ଅନ୍ୟର ଦୋଷଟା ତାର ଆଗକୁ ଆଖି ଆଗକୁ ପଳେଇ ଆସିବ, ନାହିଁ ଦୋଷଟା ଦୋଷ ଆଉ ଗୁଣଟା ବି ଗୁଣ। ଦୋଷଟା ତୁମେ ଦେଖିପାରୁ ନା, ଗୁଣଟା କାହିଁ ଦେଖିପାରୁ ନା, ସେ ଗୋଟେ ମନୁଷ୍ୟ ହେଇଛି ନା, ଗୋଟେ ଗୋଟେ ଭକ୍ତ, ଭଗବାନଙ୍କର ଭକ୍ତ ହେଇଛି ନା, ତାର କିଛି ଗୁଣ ଥିବ ନା, ଆଉ ଗୁଣ ନାହିଁ କି ଭକ୍ତ କେମିତି ହେଲା, ଖାଲି ଦୋଷଟା ଦେଖିଲେ ତମେ ତାର ଗୁଣ ଗୁଣ ସାଇଡ଼ଟାକୁ ଦେଖିବାକୁ ପଡ଼ିବ, କିନ୍ତୁ ଅଭିମାନ ହେଇଗଲେ ତୁମେ କ'ଣ ଦେଖିବ, କେବଳ ଦୋଷ ଦେଖିବ, ଗୁଣ କିଛି ଦେଖା ହେବନି ତୁମର। ଅଭିମାନ ଚାଲିଲା ଆଉ ତୁମର ତୁମର ଯେଉଁ ସାଧନର ସାର ଜିନିଷ ଯେଉଁ ନଷ୍ଟ କରିଦେବ, ଯେମିତି କ୍ଷୀରଟା ଦେଖୁ ନା, କ୍ଷୀର କ୍ଷୀରଟା ତୁମେ କ୍ଷୀରଟା ଛିଡ଼ିଗଲା କ'ଣ ହେବ, ସେ କ୍ଷୀରି କରୁଛି ଛିଡ଼ିଗଲା, ସେ ଛେନା ହବ, ଆଉ ଛେନା ହବ ନା, କ୍ଷୀର ହବ ନା, ଦହି ହବ ନା, କ'ଣ ହବ, ଫୋପାଡ଼ିବ, ଫୋପାଡ଼ି ଦେବ, ତା ସ୍ୱାଦ କେମିତି ହବ, କିଛି ନାହିଁ, ତାକୁ ଛେନା ଖାଇ ଛେନା ଭଳିଆ ଲାଗିବନି, କିଛି ନାହିଁ, ସେଠି ଫୋପଡ଼ା ହେଇକି ସାର ହବ, କାଞ୍ଜି ପାଣି ବି ହବନି। ସାଧନ ଏଇ ସାଧନ ଭୋଜନ ସେଇଭଳି, ଅଭିମାନ ଆସିଗଲେ ସାଧନ ଭୋଜନଟା ସେଇଭଳିଆ ଲାଗିବ ନା, କର୍ମୀ ଭଳିଆ ଲାଗିବ ନା, ଜ୍ଞାନୀ ଭଳିଆ ଲାଗିବ ନା, ଭକ୍ତ ଭଳିଆ ଲାଗିବ ନା, ଯୋଗୀ ଭଳିଆ ଲାଗିବ, କୌଣସି ଜିନିଷ ସ୍ୱାଦ ଲାଗିବ। ଆଉ ଅଭିମାନର ଆଶା ଯେଉଁମାନଙ୍କର ପ୍ରତିଷ୍ଠାର ଆଶା, ଅଭିମାନ ଯେଉଁମାନେ ଚାହୁଁଛନ୍ତି ବଡ଼ ହେବା ପାଇଁ, ବଡ଼ ହେଇପାରୁନାହାନ୍ତି, ସେମାନଙ୍କ ଦୋଷ ତ ଆହୁରି ଗୋଟେ ମୁମୂର୍ଷ ଅବସ୍ଥା। ଅଭିମାନ ତ ତାର ତାର ମନକୁ ମନ ଯାହା ହେଲେ କିଛି ଭିତରେ ଭିତରେ ସେ ଭାବିକି ମୁଁ ଯୋଗ୍ୟ ବୋଲି ତାର ଚଳୁଛି। ଆଉ ଯିଏ ବଡ଼ ହେବା ପାଇଁ ଚାହୁଁଛି କିନ୍ତୁ ତାକୁ ତାକୁ ସେ ସ୍ଥିତି ମିଳୁନି, ସେ ତ ଆହୁରି ଭୟଙ୍କର, ତାର ହୃଦୟ ସେ ଆହୁରି ଭୟଙ୍କର, ସେ କ'ଣ ବି କରିପାରିବ। ଭକ୍ତିରେ ଏସବୁ ବହୁତ ବଡ଼ ବଡ଼ ବାଧକ, ଭଗବାନ ଏସବୁ ଲୀଳା ମାଧ୍ୟମକୁ ଶିଖେଇଛନ୍ତି। ଦେବରାଜ ଇନ୍ଦ୍ର ହେଇକି 7 ଦିନ ଧରି ପ୍ରଳୟଙ୍କାରୀ ସାମ୍ବର୍ତ୍ତକ ମେଘ, ସାମ୍ବର୍ତ୍ତକ ବାୟୁକୁ ପ୍ରୟୋଗ କରୁଛନ୍ତି, କା ଉପରେ, ପୁଣି ସରଳ ବ୍ରଜବାସୀମାନଙ୍କ ଉପରେ, ଯେଉଁମାନଙ୍କ ପାଇଁ ହିଁ ଭଗବାନ ଜଗତକୁ ଆସିଛନ୍ତି। ଆଉ ସେ ଇନ୍ଦ୍ର ହିଁ ଆହ୍ୱାନ କରିଥିଲେ, ସେ ଇନ୍ଦ୍ର ପରାକ୍ରମ ଆଜି ପ୍ରୟୋଗ କରୁଛନ୍ତି। ଅଭିମାନ ଭ୍ରଷ୍ଟ ହେଲେ 7 ଦିନ ପରେ, ଅଭିମାନର ଏସବୁ ଫଳ ନରତମଦାସ ଠାକୁର ସେ ଲେଖିଲେ ପ୍ରେମ ଭକ୍ତି ଚନ୍ଦ୍ରିକାରେ, ଅଭିମାନେ ସେଇ ଭକ୍ତ ଅତି ଦୀନ ଜଗ ମଧ୍ୟ ସେଇ ହୀନ, ଯୋଉ ଭକ୍ତର ଅଭିମାନ ରହିଲା ସେ ଜଗତର ସବୁଠୁ ହୀନ, ଜଗତରେ ସବୁଠୁ କି ହୀନ ଥାନ୍ତି ଅଭିମାନ, ଅଭିମାନର ହୃଦୟରେ କେବେ ଅଭିମାନ, ସେଥିପାଇଁ ସେ ଲେଖିଲେ, ହୋଇଲେ ଓ ସର୍ବଗୁଣ ଗୁଣୀ ମହାସ ପ୍ରତିଷ୍ଠା ସା ଛାଡ଼ି କର ଅମାନୀ। ମହାପ୍ରଭୁ ଯୋଉ ଅମାନୀ ଶବ୍ଦ ଲେଖିଲେ, କଣ ଗୋଡ କଥା କହିଛନ୍ତି ମହାପ୍ରଭୁ, ଯେ ଗୋଟେ ଗୋଟେ ଶବ୍ଦ ସବୁ ଶାସ୍ତ୍ର ସହିତ ଲିଙ୍କ ହେଇକି, ସବୁ ଭକ୍ତିର ସବୁ ସୂକ୍ଷ୍ମ ମର୍ମ ସବୁ ସହିତ ଲିଙ୍କ ହେଇକି ରହିଛି ଏଇ 8ଟି ଶ୍ଳୋକ। ଅମାନୀ ମାନେ କଣ, ଅଭିମାନୀ କାହାକୁ ସମ୍ମାନ ଦେଇପାରିବେନି, ତାର ସମ୍ମାନ ଦେବାଟା ର ଉଦ୍ଦେଶ୍ୟ ହେଉଛି ତାକୁ ସମ୍ମାନ ମିଳୁ। ସେ ଅଭିମାନୀ, ସେ କାହାକୁ ସମ୍ମାନ କେବେ ସମ୍ମାନ ଦେଇପାରିବେ? ସ୍ୱାର୍ଥ ପ୍ରଚୋଦିତ, ସ୍ୱାର୍ଥ ତାର ଥିବ, ସବୁଠୁ ସ୍ୱାର୍ଥ ହେଲା ଏଇଟା ସମ୍ମାନ। କିନ୍ତୁ ଯାହା ଯେଉଁମାନଙ୍କର ଅଜ୍ଞାନତା ହେତୁ, କୁସଙ୍ଗ ହେତୁ ଏଇଟା ହେଇଛି, ସରଳ ଚିତ୍ତ କିନ୍ତୁ ଅଭିମାନ ଆସିଯାଇଛି, ଭଗବାନ ତାକୁ ଭଙ୍ଗ କରିଦେବେ। ଦୋଷଟା ମାର୍ଜନ ଯଦି ଭଗବାନ କରିଦେଉଛନ୍ତି, ଦୋଷ ଉଦିତ ହେଲା ମାତ୍ରେ ସରଳ ଲୋକର ଏଇଟା ଗୋଟେ ସୁବିଧା। ଯେଉଁମାନେ ସରଳ ଚିତ୍ତ, ଜଗତରେ ଆମେ ସରଳ ଧାରଣ କରୁଛେ ମାନେ ଆମର ଦୋଷ ରହିଛି, ପୁଣି ସେ ଦୋଷଟା ବଢୁଛି କମୁଛି କେମିତି ନା, ଆମର ଶରଣ, ଆମର ସାଧନ, ଆମର ଜୀବନ ପରିଚର୍ଯ୍ୟା, ୟା ସହିତ ବି ଏଇଟା ଲିଙ୍କ ହେଇକି ରହିଛି। ଜଣେ ଯଦି ସାଧନ ଭୋଜନ ଠିକ କରିବନି, ସେ କଣ ହବ? ତା ଦୋଷଟା ବଢିଯିବ। ଆଶ୍ରମର ଆସିବା ପୂର୍ବରୁ, ଭକ୍ତ ହବା ପୂର୍ବରୁ ପ୍ରାୟତଃ ଯଦି ଜଣେ ଭକ୍ତ ସବୁ ବସିକି ଦେଖନ୍ତି, ସେ ବସିକି ଚିନ୍ତା କରିବେ ମୁଁ ଭକ୍ତ ହବା ପୂର୍ବରୁ କେମିତି ଥିଲି, ମୋର କଣ ଭଲ ଗୁଣ ଥିଲା, ଭକ୍ତ ହେଲା ପରେ ମୋର କଣ ଭଲ ଗୁଣ ହେଇଛି, ତାପରେ ତୁମେ ଦେଖୁନା, ତୁମେ ଜାଣିପାରିବ ନିଜକୁ ନିଜେ। ଭକ୍ତ ହବା ପୂର୍ବରୁ କଣ ଖାଉଥିଲ, କଣ ଭାବିଲେ, ମାଛ ମାଂସ ପିଆଜ ରସୁଣ ଯିଏ ପାନ ବିଡ଼ି ଯିଏ ସବୁ କିଛି ଜିନିଷ ଲୋକ ଖାଉଥିଲା, ନା କୋଉ ଶୌଚ ଥିଲା, ନା ଆଚାର ଥିଲା, ନା କଣ କିଛି ନଥିଲା ଭକ୍ତ ହବା ପୂର୍ବରୁ। ଆଚ୍ଛା, କିଛି ନିୟମ ପାଳନ କରୁନଥିଲେ, ଯେଉଁ ଗୁଣ ଥିଲା ବର୍ତ୍ତମାନ କଣ କରୁଛେ, ସବୁ ପାଳନ କଲେ, ଭଜନ କଲେ, ପ୍ରସାଦ ପାଇଲେ, କଣ ହେଲା ଆମର ଅଧିକା? ଯଦି ତୁଳନା କରି ଦେଖୁ, ମୋର ଭକ୍ତ ହବା ପୂର୍ବରୁ ମୋର ଯୋଉ ଭାବଟା ଥିଲା, ଭକ୍ତ ହେଲା ପରେ ମୋର କଣ ହେଇଛି? ଯଦି ମୋର କିଛି ପରିବର୍ତ୍ତନ ଆସିନି, ତାହେଲେ ମୋ ଭିତରେ ଗୋଟେ କଣ ରହିଛି? ଏଇ ଯୋଉ ବ୍ଲକେଜ୍ ମୁଁ କହୁଥିଲି, ଗୋଟେ କଣ ବ୍ଲକେଜ୍ ହଉଛି, ସ୍ପିରିଚୁଆଲ ବ୍ଲକେଜ୍ ହଉଛି କଣ? ସେଇଟା ସେଟା ଗୁରୁଦେବ ସେ କଥା କୁହନ୍ତୁ, ତୁମେ କଣ ଭାବୁଛ, ତୁମେ କଣ ସାଧନ କରିବ, ତୁମେ କଣ ସାଧନ କରିବା ପାଇଁ ଚାହୁଁଛ, ବହୁ କଣ ଅଷ୍ଟ୍ରେଟି, ତୁମେ କଣ ତପସ୍ୟା କରିପାରିବ? ତୁମକୁ ଗୋଟେ କାନ୍ଦିବାକୁ ପଡିବ ଭଗବାନ ପାଖରେ। ତୁମେ ତୁମ ସ୍ଥିତିରେ ଜାଣିଦେଲେ, ତୁମେ କହିଲ ଭଗବାନ ନାମ କରିବା ସମୟରେ, ଭଗବାନଙ୍କୁ ସ୍ମରଣ କରିବା ସମୟରେ, ଗୁରୁଦେବ ସେ କଥାଟା କହୁଛନ୍ତି ସେ ଇଂଲିଶରେ, ଏତେ ସୁନ୍ଦର ସେ ମାୟପୁର କ୍ଲାସରେ କହୁଛନ୍ତି ସେ କଥା, କ୍ରନ୍ଦନଟା କେଉଁଠି ଜପ କଲାବେଳେ ମୁଁ କରିବିନି, ହୃଦୟରେ ସବୁବେଳେ କ୍ରନ୍ଦନ, କଥା ଶୁଣିଲା ବେଳେ, ନାମ କଲାବେଳେ, ଜପ କଲାବେଳେ, ଏଇଟା ହୃଦୟର, ଏଇଟା ବାହାର ନୁହେଁ, ହୃଦୟରେ ଅଭାବ ବୋଧ। ଗରିବ କ'ଣ ବାହାରେ କାନ୍ଦୁଛି କେଉଁଠି? ଏଇ ସକାଳେ ଦେଖୁଛ ଯେଉଁ କୋଟା ବୋଝ କାଟି ଦେଇକି ପଳାଉଛନ୍ତି ମେସିନ୍, ସାଙ୍ଗେ ସାଙ୍ଗେ କୋଟା ବୋଝ ନେଇକି ଯାଉଛି, କାହିଁକି ନେଲେ ଜାଣିବ, ଆଉ କହିକି ନେଉଛି ମୋତେ ଗୋଟେ କୋଟା ବୋଝ ଦେବୁ ଟିକେ, ବାନ୍ଧିକି ତା ଶାଢ଼ୀରେ ବାନ୍ଧିକି ଗୋଟେ ପୁରୁଣା ଶାଢ଼ୀ ଆଣୁଛି, ବାନ୍ଧିକି ନେଇ ପଳାଉଛି, ତା ଦୁଃଖଟା ସେ କାହାର କହୁଛି, ସେ କାନ୍ଦୁଛି, ତା ହୃଦୟ ଭିତରେ କାନ୍ଦୁଛି, ଟଙ୍କା ପଇସା ଟିକେ ନାହିଁ, ଛୁଆଟାକୁ ଖାଇବାକୁ ଦେଇପାରୁନି, ଘରେ ଏମିତିଟା ନାହିଁ, ସେ ତା ଭିତରେ କାନ୍ଦୁଛି ନା, ଆଉ ବାହାରେ କେଉଁଠି କହୁଛି ଲୋକ କହି କାନ୍ଦୁଛି, ଦେଖୁଛ ଗରିବ ତାର ଭିତରେ ହୃଦୟରେ କାନ୍ଦୁଛି, ତାର ଅଭାବ ଅଛି, ସେ କାନ୍ଦିବ, ଅଭାବ ନହେଲେ ତୁମେ କାନ୍ଦିବ କେମିତି? ଅଭିମାନର ଅଭାବ କଣ ଅଛି? ଆମର ଅଭିମାନ ଭକ୍ତ ହେଇଗଲା ପରେ ଆମର ଅଭିମାନ ବଢ଼ିଗଲା, ସେଟା ଅଭିମାନର କେବେ ଅଭାବ ନାହିଁ, ଅଭିମାନର ହୃଦୟରେ କେବେ ଅଭାବ ନାହିଁ। ସେ ଦରିଦ୍ର ଥିଲେ ବି କଣ କହିବ, ଗରିବ ଭିତରେ, ଗରିବ ଲୋକ ଭିତରେ ଦେଖିନି ତାଙ୍କ ମୁହଁର କଥା କହିପାରିବି, ସେ ଅଭିମାନୀ ଲୋକଟା କଣ ମୋର ଅସୁବିଧା, ସେ ଲୁଙ୍ଗି ଖଣ୍ଡେ ଫଟା ଲୁଙ୍ଗି ପିନ୍ଧିବ, ବିଡ଼ି ଖଣ୍ଡେ ଖାଉଥିବ, ତା ମୁହଁରେ କଥା କହିପାରିବନି, ସେ ସାଇକେଲରେ ମଡ଼ କାଟୁନଥିବି ତା ମୁହଁରେ କଥା କହିପାରିବନି। ଆଉ ଅଭିମାନୀଟା ଗରିବ ହେଲେ ଅଭିମାନୀ, ଅଭିମାନୀ କେବେ ତାର ଅଭାବ କେବେ ବୋଧ କରିବନି, ସେଗୁଡ଼ା ଜ୍ଞାନୀ ଯଦି ଜ୍ଞାନାଭିମାନୀ ହେଇଗଲା, ସେ ବି ସେଗୁଡ଼ା ମୋଠୁ କିଏ ବଡ଼ ନାହିଁ, ସେ ପୂଜା ଆସନ ନେଇଯିବ, ଭକ୍ତ ବି ସେୟା, ଅଭାବ ହେଲେ ସିନା ଜଣେ କାନ୍ଦିବ ହୃଦୟରେ, ବାହାରେ କ'ଣ ଲୋକ ଦେଖାଣିଆ କାମ ନା କ'ଣ, ଭକ୍ତିଟା କିଛି ଲୋକ ଦେଖାଣିଆ କାମ ନୁହେଁ, ତୁମେ ଭଲ କୁହ, କ'ଣ ଭଲ କର, ଯାହା କର, ଏଇଟା ସବୁ ଭିତର କାମ, ଏଇଟା ଭାବର କଥା, ହୃଦୟର କଥାଟା, ଯାହା କରୁଛ ତା ହୃଦୟରେ ସେ ସବୁ ଜଜ୍ କରୁଛନ୍ତି, ବାହାରେ କାହିଁକି, ବାହାରେ କ'ଣ, ବାହାର ଲୋକଙ୍କର ଜଜ୍ମେଣ୍ଟରୁ କ'ଣ ମିଳିବ, ବାହାର ଲୋକଙ୍କର ଜଜ୍ମେଣ୍ଟରୁ କ'ଣ ମିଳିବ, ହୃଦୟରେ ସେ ଜଜ୍ ଅଛନ୍ତି ନା, ସେ ଜଜ୍ମେଣ୍ଟ କରିବେ ନା, ଏମାନେ କ'ଣ କି ଜଜ୍, କେହି ଲୋକ ହଜାର ଲୋକଙ୍କର ମତଟା କ'ଣ ହଜାର ଲୋକମାନେ କହିଦେଲେ ତାଙ୍କ ହିସାବରେ ଆମର କ'ଣ କିଛି ହେଇଯିବ ନା, କ'ଣ ଜଜ୍ ଅଛନ୍ତି, କିଏ କିଏ ଜଜ୍ମେଣ୍ଟ କରିବେ, ହୃଦୟ ଭିତରେ ସେ ଅଛନ୍ତି, ତାର ସମସ୍ତ ସୁନ୍ଦର ଅସୁନ୍ଦର ଭାବ କଣ ଆମର ବିଚାର ସେ ଜାଣୁଛନ୍ତି, ଆଉ ସେ ଆମ ସବୁବେଳେ ଜାଣୁଛନ୍ତି, ଆଉ ତେଣୁ ଜଣେ ଭଗବାନ ଭଗବାନଙ୍କ ପାଖରେ ଗୁରୁଦେବ ସେଇଟା ତୁ କ'ଣ କରିପାରିବ? ତୁ କେବଳ କାନ୍ଦିଲେ ହିଁ କିଛି ସମାଧାନ ହବ, ନ କାନ୍ଦିଲେ କିଛି ହବନି। ସବୁବେଳେ ହୃଦୟରେ ଅଭାବ ବୋଧ, ଆଉ ଅଭାବଟା କିଏ ଅଭିମାନୀ କ'ଣ ଅଭାବ ଦେଖିପାରିବ? ତାର ତ ସବୁବେଳେ ପୂର୍ଣ୍ଣ, ଆଉ ଗରିବ ହେଲେ ପୂର୍ଣ୍ଣ, ସବୁବେଳେ ତାର ପୂର୍ଣ୍ଣ, ମୋଠୁ ବଡ କେହି ନାହିଁ, ମୋର କ'ଣ ଅଭାବ ଅଛି? ଖାଉଛୁ ତ ଆଉ ଭକ୍ତ ବି ସେଇଟା ଅଭିମାନ ହେଲେ କ'ଣ ହେଲା? କ'ଣ ହେଲା? ମୁଁ ମନ୍ଦିର ରହିଛି, ସେବା କରୁଛି, ଭକ୍ତ ହେଇଛି, କ'ଣ ଅସୁବିଧା ଆମର ହେଇଛି? ତାର ତ ଭଜନ ହଉନି, ସେ ଅଭାବ କେବେ ତାର ବୋଧ ହବନି, ଅଭିମାନର କେବେ ଅଭାବ ବୋଧ ନାହିଁ। ଯାହାର ଅନ୍ତର ଅଭାବ ବୋଧ ନାହିଁ, ମୋର ଜ୍ଞାନର ଅଭାବ ଅଛି, ଭକ୍ତିର ଅଭାବ ଅଛି, ସମର୍ପଣର ଅଭାବ ଅଛି, ଆଉ ସେ ଭଗବାନ ପାଖରେ କାନ୍ଦିବ କେମିତି? କାନ୍ଦିଟା କ'ଣ ସହଜ ନା କ'ଣ? କେବେ ଭକ୍ତ ହବା ପୂର୍ବରୁ ଲୋକ କାନ୍ଦୁଥିଲା ହୃଦୟରେ, ଭକ୍ତ ହେଲା ପରେ କାନ୍ଦି ପାରିବନି। ଭକ୍ତ ତ ନ ହେଇଥିଲା ସେ ବହୁତ କାନ୍ଦୁଥିଲା, ଭଗବାନ ପ୍ରଭୁ କେମିତି ଟିକେ ଭକ୍ତ ହେବେ, କେମିତି ଆପଣ ସେବା କରିବେ, କେତେ କଷ୍ଟ ହେ ସଂସାର। ଭକ୍ତ ହେଇଗଲା ପରେ ଓଲଟା ହେଲା, ସେଥିପାଇଁ ଲାଭ ହେଇପାରୁନି। ଜଣେ ଯଦି ପ୍ରଶ୍ନ କରେ କାହିଁକି ମୋର ଭଲ ଗୁଣ ଆସୁନି, ପୂର୍ବରୁ ମୋର କହୁଥିଲି ନା ଦୁରାଚାରୀ, ଦୁରାଚାର ଆମେ ଥାଇକି ଆମର ଯୋଉ ଗୁଣ ଥିଲା, ବର୍ତ୍ତମାନ ସଦାଚାରୀ ହେଇକି ସେ ଗୁଣ ନାହିଁ, ଗଲା କୁଆଡ଼? ଆମେ ଯୋଉ ଆଖି ଆଗରେ ସବୁ ଦେଖୁଛୁ, କାହିଁକି ନଷ୍ଟ ହେଇଯାଉଛି ଏଇ ଜିନିଷ? ସ୍ୱଭାବ କାହିଁକି ଏତେ ବଡ ପରିବର୍ତ୍ତନ ହେଲା, ଯୋଉଟା କେବେ ଆଶା ବି କରାଯାଏ ନା? ଆଡ଼େ ଲୋକମାନେ ଧର୍ମକୁ ଯିଏ ଦେଖିବେ ସେ ଧର୍ମଟାକୁ କେବେ ଆଉ ବିଶ୍ୱାସ କରିବେନି। ଏମାନେ ସାଧୁ ହେଇକି ତାଙ୍କର ବ୍ୟବହାର ଏଇଭଳିଆ, ସାଧୁ ହେଇକି ତାଙ୍କର କଥାବାର୍ତ୍ତା ଏଇଭଳିଆ, ତାଙ୍କ ଆଚରଣ ଏଇଭଳିଆ, ତ ଲୋକ କାହାକୁ ବ୍ଲେମ୍ କରୁଛନ୍ତି? ଧର୍ମକୁ ନା? ଆଉ ବ୍ୟକ୍ତି କାହା କ'ଣ ଜାଣୁଛନ୍ତି କି? ବ୍ୟକ୍ତି ତ ସେ ଧର୍ମ ବେଶ ନେଇ ଯାଇଛି, ସେ ନାମ କରୁଛି, ଜପ କରୁଛି, କିନ୍ତୁ ଦୋଷଟା କେଉଁଠି ରହୁଛି? ଏଇଠି ଦୋଷଟା ଏଇଠି ରହୁଛି, ଅଭିମାନ ରହିଯାଉଛି। ଅଭିମାନ ରହିଲେ ଅଭିମାନର ଗୋଟେ କ'ଣ ହେଲା, ସମସ୍ତ ସଦ୍ଗୁଣ ତୁମର ନଷ୍ଟ ହେଇଯିବ। ଅଭିମାନର ତାର ସଦ୍ଗୁଣ ଆଉ କିଛି ରହିବ, ସେ ନଷ୍ଟ ହେଇଯିବ। ଆଉ ଅଭିମାନ ତାର ହୃଦୟ ଭିତରେ ଅଭିମାନ ଚାଲିଲା, ତାର ଯେତେ ଭଲ ଗୁଣ ଥିଲା ଏଇଟା ହେଲା ତାର କାରଣ। ଯଦି କିଏ ପ୍ରଶ୍ନ କରେ କାହିଁକି କୁଆଡ଼େ କ'ଣ ମୋର ସବୁ ଗୁଣର ନା, ବିଚାର କରି ଦେଖ ଆମେ ଯାହା ଥିଲେ ଆମ ଭିତରେ କେତେ ଅଭିମାନ ଗୋଟେ ଚାଲି ଆସିଛି, ଅନ୍ୟକୁ ଆମେ କେତେ ହୀନ ଦେଖ। ଅଭିମାନର ଲକ୍ଷଣ ପୁଣି କ'ଣ? ଅଭିମାନର ଲକ୍ଷଣଟା କ'ଣ ନା, ଅନ୍ୟକୁ ସବୁବେଳେ ଛୋଟ ଦୃଷ୍ଟିରେ ଦେଖିବା। ଦୋଷଟା ଦୋଷ ଦୃଷ୍ଟି, ଦୋଷଟା ତ ସବୁବେଳେ ଦୋଷ ବୋଲି ଦେଖାହବ, ଇଏ ଦୋଷ, ଏଇଟା ଗୋଟେ ଦୋଷ, ଆଚ୍ଛା ଗୁଣଟା ସେମିତି ଦେଖାହବା ଦରକାର। ଅଭିମାନୀ ଦୋଷ ଗୁଣ କେଉଁଟା ଦେଖିବନି? ଜଣେ ବାସ୍ତବ ଭକ୍ତ ବା ପ୍ରକୃତ ଭକ୍ତ ସେ ଦୋଷକୁ ଦେଖିବ ଆଉ ଗୁଣକୁ ଦେଖିବ। ଦୋଷଟାକୁ ମହାନ ମହତ୍ତମ ହେଇଗଲା ଦୋଷ ଦେଖିବନି, କିନ୍ତୁ ଜେନେରାଲ ଷ୍ଟେଜରେ ସବୁବେଳେ ଦୋଷଟା ଦେଖାହବ, ତା ଗୁଣଟା ବି ଦେଖାହବ, କି ଦୋଷଟାକୁ ହୃଦୟ ଭିତରେ ସେ ସ୍ଥାନ ଦେବନି, ଦୋଷ ଗୁଣରୁ ଉର୍ଦ୍ଧ ସେ ରହିବ। ଅଭିମାନୀ କ'ଣ କରିବ? ଅଭିମାନୀର ତା ଦୋଷ ଗୁଣର ଆଉ କିଛି ବିଚାର ନାହିଁ, ତା ଦୃଷ୍ଟିରେ ସମସ୍ତ ଅଭିମାନୀର ଦୃଷ୍ଟିରେ ସମସ୍ତ ହେଉଛନ୍ତି ଦୋଷୀ, ସିଏ କେବଳ ଏକମାତ୍ର ଠିକ ବ୍ୟକ୍ତି। ଅଭିମାନୀ ବା ସେ ହୃଦୟରେ କାହାକୁ ଗୋଟେ ଆସନ ଦେଇପାରେ ନା, ଏ ବ୍ୟକ୍ତି ହେଉଛି ଗୋଟେ ଭଲ ଲୋକ। ଅଭିମାନୀ ବ୍ୟକ୍ତି କାହାକୁ କୋଉ କହିବନି ସେ ଭଲ ଲୋକ ବୋଲି, ସେ ମୁଖରେ କହିପାରେ, ହୃଦୟରେ ସେ କେବେ ମାନନ କରେ ନା, ଯାହା ପିଲାଟି ଭଲ ପିଲା ବା ଏ ଲୋକଟି ଭଲ ବା ଏ ସାଧୁଟି ଭଲ। ସେ ଗୁରୁ ହରି ଗୁରୁ ବୈଷ୍ଣବ କାହାକୁ ବି ଅଭିମାନୀ ହୃଦୟ ଭିତରେ କାହାକୁ ସ୍ଥାନ ଦେଇପାରେ, କାହାକୁ ପୂଜା ଆସନ ରଖିପାରିବେନି। ସେ ଦୋଷ ଗୁଣ ଅଭିମାନୀର କ'ଣ? ଦୋଷ ଗୁଣ ସେ ସାଧାରଣ ଯେମିତି ଭକ୍ତମାନେ ଦୋଷ ଗୁଣ ଦେଖନ୍ତି, ସେ ସେମିତି ନୁହେଁ, ସେ ପୁରା ଘୃଣ୍ୟ ଦୃଷ୍ଟିରେ ସମସ୍ତଙ୍କୁ ଦେଖନ୍ତି। ତାର ବିଚାରରେ ଅଭିମାନର ବିଚାରରେ ସମସ୍ତ ହେଉଛନ୍ତି ଦୋଷୀ, ସେ ଏକମାତ୍ର ନିର୍ଦ୍ଦୋଷ। ଏଇ ତ ଏଥିପାଇଁ ଆମର ଯୋଉ ପୂର୍ବର ସୁନ୍ଦର ଯୋଉ ଭାବ ସ୍ୱଭାବ ସବୁ ଥିଲା, ସୁନ୍ଦର ଯାହା ସୁନ୍ଦର ଗୁଣ ଥିଲା, ଆମିଷ ଭୋଜନ କଲାବେଳେ କର୍ମୀ ଜୀବନ ଯାପନ କଲାବେଳେ ସଦାଚାର ଦୂରାଚାରୀ ଥିଲାବେଳେ ଯୋଉ ଗୁଣ ଥିଲା ସଦାଚାରୀ ହେଲା ପରେ ବଦଳିଗଲା। ଏଥିପାଇଁ ଏ ଗୋଟିଏ ଗୁଣ ସବୁ ଗୁଣକୁ ଖାଇଗଲା, ଏତେ ହରିଣାମ ଚାଲିଛି, ଏତେ ଆମର ପବିତ୍ରତା, ଏତେ ପ୍ରକାର ଜିନିଷ ଆମେ ମେଣ୍ଟେନ୍ କରୁଛେ, କିନ୍ତୁ ଗୋଟିଏ ଗୁଣ ସବୁ ଗୁଣକୁ ନଷ୍ଟ କରିଦେଲା, କିଛି ଆଉ ଅର୍ଜନ ଆଉ ହେଇପାରିଲାନି, କିଛି ହେଇପାରିଲାନି। ଯେମିତି ଧାନ ଲଗେଇଥିବ, ସାର ପକେଇଥିବ, କ'ଣ ଏଇଟା ଘାସ ବାଛିଥିବ, ସବୁ ପକେଇଛ, ପୋକ ଲାଗିଗଲା, କଣ କରିବ ସେ? ଏଇ ଥୋଡ଼ କହନ୍ତି ନା କଣ, ଥୋଡ଼ ଥୋଡ଼ ବେଳେ ପୋକ ଲାଗିଲା କଣ ହବ? ଗଲା ସବୁ, କିମ୍ବା ପବନ ଆସିଲା ପିଟିଦେଲା ବାଡ଼େଇ ଦେଲା କଣ ହବ? ଶୁଭ କାଳିଆ ଇଏ ସେଇଭଳିଆ। ତୁମେ ସବୁକିଛି କରିଛ, ସାଧାରଣ ଭଜନ ସବୁକିଛି କରିଛ, ଗୋଟିଏ ଜିନିଷ ପଶିଗଲା ତମ ହୃଦୟ ଭିତରେ, ସବୁ ବାଡ଼େଇକି ସଫା କରିକି ଛାଡ଼ିଦେଲା ବାସ। ଦୁରାଚାରୀ ଥିଲା ବେଳେ ଯୋଉ ଗୁଣ, ସେ ଗୁଣକୁ ଯାଇକି ପୁଣି କୁଆଡେ ସଦାଚାରୀ ହେଇକି ତୁମେ ପୁଣି ପଛକୁ ନେଲ, କୁଆଡେ ତୁମର ସ୍ୱଭାବ ବଦଳି ଗଲାଣି। ସମାଜ ଧରିପାରିବନି, ତୁମେ ବି ଧରିପାରିବନି, କି ସାଧାରଣ ଲୋକ ବି ଧରିପାରିବେ, କେବଳ କେବଳ ତୁମକୁ ନିନ୍ଦା କରିବେ, ଦେଖିବେ ତୁମକୁ ନିନ୍ଦା କରିବେ, ହେଲେ ଏଇଟା ଏଇଭଳିଆ ବାବୁଜୀଟା, ଏଇଭଳିଆ ଭକ୍ତଟା, ଏଇଭଳିଆ ଲୋକଟା, ଖାଲି ଏମିତି କହିବେ ଲୋକ, କିଛି ଜାଣିପାରିବେନି କାହିଁକି ତାର ଏମିତି ହୃଦୟଟା ହେଲା, ସେ ବ୍ୟକ୍ତିର ଏତେ ବଡ ପରିବର୍ତ୍ତନ କେମିତି ହେଲା ଯୋଉଟାକି ସଂସାର ଲୋକଙ୍କ ପାଖରେ ନାହିଁ, ଏଇଟା କାହିଁକି ହଉଛି? ଦେଖ ତୁମେ କେତେଟା ଜିନିଷ ବାସ୍ତବ ଜିନିଷ, ମୁଁ ଭକ୍ତ ଘୃଣା କରୁନି, କେତେ ଆମର ତୁଳନାତ୍ମକ, ଆମେ ତୁଳନା କରୁଛେ ଆମ ସ୍ଥିତି କେମିତି ଖରାପ ହେଇଯାଉ ଦିନକୁ ଦିନ। ଦେଖ କର୍ମୀମାନଙ୍କ ଜୀବନ, ଦେଖ କର୍ମୀମାନଙ୍କର ଜୀବନ, ଦେଖ ସେ ଯାହାର ଯେଉଁ ସ୍ୱଭାବ ତାର ସେ ସ୍ୱଭାବଟା ରହୁଛି ନା, ପ୍ରତି ତାଙ୍କ ଏମିତି ବଢିଛି କମୁଛି ବଢିଛି କମୁଛି, ତାଙ୍କର ତାହେଲେ ଅଭ୍ୟାସ ଗୋଟେ କିଛି ଖରାପ ଅଭ୍ୟାସ ଯିଏ କରୁଛନ୍ତି ତାଙ୍କର ଦୋଷ ବଢୁଛି। ମାନେ ଦେଖ ଯୋଉ ଲୋକ ଯେମିତିକା ସେ ଆସିବେ ଚା କପେ ପାଇବ, ଚା କପେ ଖାଇବେ ପଳେଇବ, ସକାଳୁ ଉଠିବେ ପେପର ଟିକେ ପଢିବେ। ମୁଁ ବହୁତ ଲୋକଙ୍କୁ ଦେଖିଥିଲି, ଏବେ ମୁଁ ତ ତାଙ୍କ ସାଙ୍ଗେ ମିଶୁନି ମୁଁ ଜାଣିନି, ସେମାନେ ପୁରା ସିଷ୍ଟମେଟିକାଲ, ଏ ସକାଳୁ ଉଠିବେ ତାଙ୍କର ଚା କପେ ଖାଇବେ, ବିଡ଼ି ଟିକେ ଟାଣିବେ, ବଜାର ଆଡ଼େ ଯାହା ଯେମିତି କରନ୍ତି ସେମିତି ଜାଣି ଚାଲିଥିବେ, ତାଙ୍କ ଦୋଷ ଯେତିକି ଦୋଷ ସେଠି ସେଭଳି ଲାଇଫ ମେଣ୍ଟେନ୍ କରୁଥିବେ। ତାଙ୍କର ଗୋଟେ ବ୍ୟାଡ୍ ହାବିଟ୍ସ କିଛି ହେଇଗଲେ, ଖରାପ ଅଭ୍ୟାସ କିଛି ହେଇଗଲେ, ତାପରେ ତାଙ୍କ ଦୋଷ ଆହୁରି ବଢିବ। ଲୋକଟା ଧର ଗାଁ ଲୋକମାନେ କହିଦେବେ ଆ ଲୋକଟା ଭଲ ଥିଲା, ହାଏ ସେଇ ଲୋକଟା ସାର ମିଶିଲା ଧରିହବ। ତାଙ୍କର ଯୋଉ ସଙ୍ଗଟା ଗୋଟେ କର୍ମୀର ସଙ୍ଗଟା ବାହାରେ ପୁରା ଧରିହବ, କିନ୍ତୁ ଭକ୍ତର ଯୋଉ ଦୋଷଟା, ଭକ୍ତର ଯୋଉ ଦୋଷଟା ରହୁଛି ତାକୁ ଧରିହୁଏନି। ଏ କେବଳ ଶାସ୍ତ୍ର, ସେଥିପାଇଁ ଅନ୍ତଃକରଣ ଦୋଷଙ୍କୁ, ଅନ୍ତଃକରଣ ଯୋଉ ଦୋଷ ଦୁଇ ଜଣ ଜାଣନ୍ତି, ଦୁଇ ଭାଗବତ, ଅନ୍ତଃକରଣ ଯୋଉ ଦୋଷ ଗୁଡାକ ଯୋଉଟାକୁ ସମାଜ ଜାଣିପାରିବନି, ଭକ୍ତ ଜାଣିପାରିବନି, ଅଲଗା ଲୋକ ଭକ୍ତ ବି କିଏ ଜାଣିପାରିବେନି, କାହାକୁ ଜଣା ନାହିଁ। ଅନ୍ତଃକରଣ ଯୋଉ ଦୋଷ ଗୁଡା, ଏ ଯୋଉ ଅଭିମାନ, ଏଟା କଣ ଜାଣିପାରୁଛି କିଏ ଅଭିମାନୀ ବୋଲି? କଣ ତୁମେ ଜାଣିବ କିଏ ଅଭିମାନୀ ବୋଲି? ଜଣେ ସେବା କଲା, ଜଣେ ପୂଜା କଲା, ଜଣେ ନାମ କଲା, ଜଣେ କୀର୍ତ୍ତନ କଲା, ତା ଭିତରେ କଣ ଅଭିମାନ ରହୁଛି? ଜଣେ ହରି କଥା କହିଲା, ତା ଭିତରେ କଣ ଅଭିମାନ ରହୁଛି? ସେ ଗୃହୀ ହଉ କି ତ୍ୟାଗୀ ହଉ କି ଯେକୌଣସି, କଣ ତା ଭିତରେ ରହୁଛି ତୁମେ କେମିତି ଜାଣିବ? ଶାସ୍ତ୍ର ଯେଉଁ ଦୋଷକୁ କେହି ସମାଜରେ ଧରିପାରନ୍ତି ନା, ଜ୍ଞାନୀ ଧରିପାରିବନି, ଯୋଗୀ ଧରିପାରିବନି, କର୍ମୀ ଧରିପାରିବନି, ସମାଜ ଧରିପାରିବନି, କେବଳ ଦୁଇ ଭାଗବତ, ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତ। ଗ୍ରନ୍ଥ ଭାଗବତଙ୍କ ମାଧ୍ୟମରେ ଭକ୍ତ ଭାଗବତଙ୍କର ମୁଖରୁ ସେଟା ସେ ପ୍ରକଟ ହେଇଯା, ଜୀବର ଅନ୍ତଃକରଣର କଣ ଦୋଷ ରହିଛି, ଆଉ ଶ୍ରବଣ କଣ ଶୁଣିବା କଣ ଦରକାର ଜ୍ଞାନ ପାଇଁ? ଏଇଟା କପି କରା ପାଠ, ତୁମେ ଶୁଣିଦେବ କାହା କଥା, ଏଇଟା କହିଦେବ, ଏଇଟା କପି କରା ପାଠ, ଏଇଟା ତୁମର କିଛି କାମରେ ଲାଗିବନି। ଏ କପି କରି ଯେଉଁ ଛୁଆ ପାସ୍ କରନ୍ତି ସେ ସେଇଭଳିଆ, ଆମେ ସେଥିପାଇଁ ଆମେ କହୁଛି ଜ୍ଞାନ ପାଇଁ ଆମେ ସାଧାରଣ କଣ ଗୋଟେ, ଏଇଟା ମୁଁ ଶୁଣୁଛି କାହିଁ ଶୁଣୁଛି ନା କଣ, ସେଇଟା ଶୁଣିଲେ ପୁଣି ଗୋଟେ କହିବି, ଆମର ଆମର ଏଇଟା ଶ୍ରବଣର ଅର୍ଥ ନୁହେଁ। ଜୀବ ଗୋସ୍ୱାମୀ ତାକୁ ତାକୁ ସବୁଠୁ ହୀନ ଶ୍ରବଣକାରୀ ବୋଲି ଲେଖିଛନ୍ତି, ଯେ ଶ୍ରବଣ କରିକି ତାର ଉଦ୍ଦେଶ୍ୟ ରହୁଛି କଣ, ମୁଁ ଅନ୍ୟକୁ କହିବି, ସେ ସବୁଠୁ ହୀନ ଲାଷ୍ଟ କାଟାଗୋରୀର ସେ ଶ୍ରବଣକାରୀ। ଆମର ଯୋଉ ଶ୍ରବଣ, ସେଥିପାଇଁ ବକ୍ତା କେହି ଆମର ନାହାନ୍ତି, ଶ୍ରବଣ ପନ୍ଥାରେ ବକ୍ତା କେହି ନାହାନ୍ତି, ସବୁ ଶ୍ରୋତା, ଆଉ କେହି ବୁଝି ବି ପାରିବେନି ଏ ଟପିକ ସବୁ ଯୋଉ ଅଛି ଆଜିକାଲି ଛୁଆ କହିଲେ ସେ ବୁଝି ହି ପାରିବେନି, ତୁମେ କେହି ବକ୍ତା ନୁହଁ, ପ୍ରକୃତ ବକ୍ତା କେହି ନାହାନ୍ତି ଆମର। ସେଥିପାଇଁ ଆସନଟା କାହା କଣ କୁହା ହେଲା, ବ୍ୟାସ ଆସନ, ବକ୍ତା କଣ ବ୍ୟାସଙ୍କ ଆସନ ତୁମେ ବସ, ତୁମେ କଣ ବକ୍ତା? ଆସନ ବକ୍ତା କେହି ନାହାନ୍ତି, ବକ୍ତା ପୁଣି କଣ, ଯେ ଜଣେ କହୁଛି ନା ସେ କଣ କହିବ? ସେ ସେତେବେଳେ ବକ୍ତା ହବ ଯେତେବେଳେ ଶ୍ରୋତା ହେଇଯାଏ, ସେ ଶ୍ରୋତା ହେଇଗଲେ ଯାଇ ବକ୍ତା ହେଇପାରିବ ନା ହେଇପାରିବନି, ସେ ଶୁଣିପାରିବ ଗୁରୁବାଣୀ କେମିତି ଶୁଣିବ, ପରମାତ୍ମାଙ୍କ ମାଧ୍ୟମରେ, ଶାସ୍ତ୍ର ମାଧ୍ୟମରେ, ଗୁରୁ ମାଧ୍ୟମରେ, ସବୁ ତାଙ୍କୁ ସେ ଶ୍ରବଣ କରିବ। ବକ୍ତା କିଛି କୁହେନି, ସେ ଶୁଣେ, କହୁଥିବ ଯୋଉଟା ସେଟା ତାର ଶ୍ରବଣ, ତାହାଟା ଶ୍ରବଣ। ତେଣୁ ଆମର ଯଦି ତତ୍ତ୍ୱ ହିସାବରେ ଦେଖାଯିବ ବକ୍ତା କିଏ ନାହାନ୍ତି, ବକ୍ତା ହେଉଛନ୍ତି ପରମ୍ପରା ଆଚାର୍ଯ୍ୟମାନେ, ବ୍ୟାସ ଆସନ ସେଥିପାଇଁ କୁହାଗଲା। ତାଙ୍କ ସହିତ ଯିଏ କନେକ୍ଟ ହେଇପାରିଲା ସେ ବକ୍ତା ପରମାତ୍ମାଙ୍କ ସହିତ ପୂର୍ବାଚାର୍ଯ୍ୟଙ୍କ ସହିତ ତାଙ୍କର ପାଖରେ ସମର୍ପିତ ହେଇଗଲା ପରେ ସେଠୁ ଶୁଣିବାକୁ ପଡେ, ସେଇଟା ହଉଛି ଶ୍ରବଣ। ସେଇଠି ତାକୁ ଯୋଉଟା ଯିଏ ଶୁଣନ୍ତି ସେଇଟା ଅନ୍ତଃକରଣ କଣ ହବ, ଆମ ଅନ୍ତଃକରଣ ଯୋଉ ଦୋଷଟାକୁ ସମାଜ ଧରିପାରୁନି, ଆମେ ଧରିପାରୁନି, ବହୁ ଭୋଜନ ସାଧନ କରୁଛେ, ବହୁତ କାନ୍ଦୁଛେ, ବହୁତ ମୁଣ୍ଡ ପିଟୁଛେ, କଣ ମୋର ଦୋଷ ରହୁଛି, କେହି ବି ଧରିପାରୁନାହାନ୍ତି, ସେଟା ସେ ସଂସାର ପର ପ୍ରକାଶ ହେଇଯିବ, ମୋର ଏଇ ଦୋଷଟା ରହୁଛି। ସେ ଅନ୍ତଃକରଣ ଦୋଷଟାକୁ ଶାସ୍ତ୍ର ପ୍ରକାଶ କଲା। ସେଥିପାଇଁ ଆମେ ଶୁଣୁଛେ ନା, ନହେଲେ ଶ୍ରବଣ କଣ ଆବଶ୍ୟକ ଅଛି, ଶ୍ରବଣ ଆଉ କଣ, କାହିଁକି ଆମର କାହିଁକି ତତ୍ତ୍ୱ ଆଲୋଚନା କରାଯାଏ, କାହିଁକି ଲୀଳା କଥା ବିଷୟ ଆଲୋଚନା କରାଯାଏ ନା, ଜୀବର ହୃଦୟ ଅନ୍ତଃକରଣର ଏସବୁ ଦୋଷ ଗୁଡ଼ିକ ରହିଛି, ସେଗୁଡ଼ା ଥିଲା ପର୍ଯ୍ୟନ୍ତ ସେ କେବେ ଶ୍ରବଣ ଲୀଳା କଥା କିଛି ଶ୍ରବଣ କରିପାରିବ, ସେଟା ତ ତାର ଅନର୍ଥ ଗୁଡ଼ା ଭରି ହେଇକି ରହିଛି, ସେ କଣ ଏଗୁଡ଼ା ଶୁଣିବ, ଏସବୁ ସେଣ୍ଟିମେଣ୍ଟ ଜିନିଷ, ସେଣ୍ଟିମେଣ୍ଟାଲ, ଏ ମହିମା ସେ ମହିମା, ମହିମାକୁ ନିନ୍ଦା କରାଯାଉନି, କିନ୍ତୁ ଇଏ ସର୍ବସାଧାରଣ ନୁହେଁ, ପାତ୍ରତା ଉପରେ ନିର୍ଭର କରେ, ପାତ୍ରତା ଉପରେ ନିର୍ଭର କରେ। ଗୌଡ଼ ବୈଷ୍ଣବ ବୈଷ୍ଣବିଜିମରେ ବା ଆମର ଶିକ୍ଷାରେ ସବୁବେଳେ ଏଇ ଏଇ ଅନ୍ତଃକରଣ ଶୁଦ୍ଧି ଉପରେ ପ୍ରାଧାନ୍ୟ ଦିଆଯାଇଛି, ଭାବନାଟାକୁ ଶୁଦ୍ଧ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏ କଥା ଆମର ପଡ଼ିଥିଲା ଯେଉଁ ଇନ୍ଦ୍ରଙ୍କର ଆଜି ବହୁତ ବଡ଼ ଅଭିମାନ ହେଇଯାଇଛି, ସାତ ଦିନ ପରେ ତାଙ୍କର ଅଭିମାନ ଭାଙ୍ଗୁଛି, ଭଗବାନଙ୍କୁ ଯିଏ ଡାକିଛନ୍ତି ଭଗବାନଙ୍କ ଧାମରେ ଆସିକି ଜାଣିକି ତାର କେତେ ଜନ୍ମର ଗୋଟେ ଜୀବର ଅଭିମାନ ଯିବ, ସେ ଚିନ୍ତା କରୁ କେତେ ଜନ୍ମର ତାର ଅଭିମାନ ଯିବ। ତେଣୁ ସାଧନ ଭୋଜନ ଭଜନର ଯେଉଁ ପୃଷ୍ଟିଟା ହୁଏ, ସାଧନ ଭୋଜନ ଯେଉଁ ପୋଷଣ ହୁଏ, ଏଇ ଅଭିମାନ ଯାହାର ରହେନି ତାର ଦୀନତା ବଢେ, ଏର ବିପରୀତଟା ଆଉ ଅଭିମାନ ଆଉ ରହିଲା ଦୀନହୀନ ଭାବ, ତୃଣାଦମୀ ସୁନିଚନ ଭାବ, ତୁମର ଏ ଭାବଟା ବଢ଼ୁନି ମାନେ ତୃଣାଦପୀ ହୀନ ଜ୍ଞାନ ଆସୁନି ମାନେ ଆଉ ଗୋଟେ ଜିନିଷ ବଢୁଥିବ ନା, ଆଉ କୋଉଟା ବଢୁଛି, ଅଭିମାନ ବଢୁଛି, ସେମିତି ତୁମେ ରହିପାରିବେ, ତୁମେ ଝାଡୁ ଲଗୁଥିଲେ ତୁମେ କହିବ ମହିଳା କି ଝାଡୁ ଲଗୋ ନା, ଯେ ମୋ ସେବାଟା ଭୁଲ ହଉଛି ବା ମୁଁ ଏଇଟା ଠିକ ସେ କରିପାରୁନି, ମୁଁ ଠିକ ସେ ଜପ କରିପାରୁନି ଠିକ ସେ, ସେଟା କେବେ ଆସିବେନି ମନ ଭିତରେ, ଅନୁତାପ କେବେ ଆସିବେନି, ଅଭିମାନୀର କେବେ ପଶ୍ଚାତ୍ତାପ ହୁଏ ନା, ଅଭିମାନୀ କେବେ ନିଜକୁ ଅପରାଧୀ ବୋଲି ଜ୍ଞାନ କରେ ନା, ଅଭିମାନୀ କେବେ ନିଜକୁ ପାପୀ ବୋଲି ଜ୍ଞାନ କରେ ନା, କେବେ ଦୋଷୀ ବୋଲି ଜ୍ଞାନ କରେ ନା, କେବେ ହୀନ ବୋଲି ଜ୍ଞାନ କରେ ନା, ତା ଖାଇଦବ ସବୁ ଜିନିଷ ଖାଇଦବ ପୁରା ନଷ୍ଟ କରିଦବ ହୃଦୟ। ସେ ଭାବନାଟାକୁ ଶୁଦ୍ଧ କରିବା ପାଇଁ ବହୁତ ଦିନ ଲାଗିବ। ଚାଲିଗଲା ଦୁର୍ଯ୍ୟୋଧନ କଣ ପାରିଲା, ପାରିଲେ, କର୍ଣ୍ଣ କଣ ପାରିଲେ, ଭଗବାନ ଆସିକି ଉପଦେଶ ଦେଲେ, କୁନ୍ତି ଆସିକି କହିଲେ, କିନ୍ତୁ କୁନ୍ତିକି ମାଙ୍କୁ ବଚନ କହିଦେଲେ, ନାଇଁ ନାଇଁ ମା ତୁମେ ଯାଅ, ବହୁତ ଡେରି ହେଇଗଲାଣି, ବିଳମ୍ବ ହେଇଗଲା, ଅଭିମାନ ଅଭିମାନରେ ସେ ଡାଇଲଗ ମାରିଛନ୍ତି, ପଢୁଥିଲେ ତାହେଲେ ଦେଖୁଥିଲେ, ଆରେ ଇଏ ପ୍ରଭୁ ଅଭିମାନରେ କଥା କହୁଛନ୍ତି, ମା ଭାବରେ କହୁନାହାନ୍ତି, ସେ ମା ଭାବରେ କେବେ କହୁନାହାନ୍ତି, ମା ବହୁତ ବିଳମ୍ବ ହେଇଗଲା, ପରିଚୟରେ ବହୁତ ବିଳମ୍ବ ହେଇଗଲା, ମାଙ୍କୁ ଏମିତି କୁହାଯାଏ, ଏଟା ମାର ଭୁଲ, ଆଉ ପୁଣି ନା ତୁମର ସବୁବେଳେ ପାଞ୍ଚଟି ପୁତ୍ର ରହିବେ, ଯା ଦୁଃଖ କରନି, ତାମାନେ କଣ କଲେ, ମାଙ୍କୁ ଦୁଃଖୀ କରିବା ପାଇଁ ଏ କଥାଟା କହିଲେ ନା, ଆଉ ମାଙ୍କର ଦୁଃଖ କଣ ବଢିଗଲା, ସେ ଆଗରୁ ଜାଣିଥିଲେ, ସେ ଯାଇଥିଲେ କର୍ଣ୍ଣକୁ ବଞ୍ଚିବା ପାଇଁ, କାହିଁକି ସେ ଜାଣିଛନ୍ତି କୃଷ୍ଣ କାହା ପାଖରେ ଅଛନ୍ତି, ପାଣ୍ଡବ ପାଖରେ ଅଛନ୍ତି, ତେଣୁ ମୋର ଗୋଟେ ପୁତ୍ର ଚାଲିଯିବ, କୁନ୍ତି ବହୁତ ବିଚାର କରି ଯାଇଛନ୍ତି, ନିଶ୍ଚିତ ଭଗବାନଙ୍କୁ ବିରୋଧ କରୁଛି ନା କୁନ୍ତି, ସେଥିପାଇଁ ଯାଇଛନ୍ତି, ଭଗବାନଙ୍କୁ ବିରୋଧ କରୁଛି, ଦୁର୍ଯ୍ୟୋଧନ ସଙ୍ଗରେ ତାର ମରଣ ହେଇଯିବ, ତାକୁ ବଞ୍ଚେଇବି, କିନ୍ତୁ ସିଏ ଓଲଟି ବୁଦ୍ଧି ଶିଖେଇଦେଲେ, ଅଭିମାନୀ ବା ଅର୍ଜୁନ ଜୀବନ ନହେଲେ ମୁଁ, ଇଏ ହେଲା ଅଭିମାନ ହୃଦୟ, ସବୁ ମହାନ ଗୁଣ ଏଇ ଖାଇଦବ ନଷ୍ଟ କରିଦବ। ସେଥିପାଇଁ ଭଗବାନଙ୍କୁ ଗୁରୁ ବୈଷ୍ଣବଙ୍କୁ ସବୁବେଳେ ପ୍ରାର୍ଥନା ଯେ ନିଜର ଦୋଷ କେମିତି, ଆମ ନିଜର ହୃଦୟ ଯେଉଁ ଦୋଷ ଆସୁଛି, ଆମର ଭଜନ ପଥରେ ଯେଉଁ ଦୋଷ ଆସୁଛି, ଏଇଟା କେମିତି ଆମକୁ ଜଣେଇ ଦିଅନ୍ତୁ, ମୁଁ ଭଲ ମଣିଷ ବି ସଂସାର ସମସ୍ତେ ଆଶା କରନ୍ତି, ମୁଁ ବଡ଼ ମଣିଷ ହେବି, ଭଲ ମଣିଷ ହେବି, ମୁଁ ଭଲ ମଣିଷ, ମୋତେ ଠାକୁର ମୋତେ ଗୋଟେ ଭଲ ମଣିଷ କରିଦିଅନ୍ତୁ, ଛୁଆଙ୍କୁ ଶିଖାନ୍ତି ତୁ ଗୋଟେ କମ ଠାକୁର ଭଲ ମଣିଷ କରିଦିଅନ୍ତୁ, ଆମର କେବେ ଆମେ ଭଗବାନଙ୍କୁ ଏଇ ଜିନିଷ ପ୍ରାର୍ଥନା କରୁନା, ମୁଁ ଗୋଟେ ଭଲ ମଣିଷ ପ୍ରଭୁ ହେବି, ପ୍ରଭୁ ମୁଁ ଗୋଟେ ଅତି ହୀନ ଦିନହୀନ ଲୋକ, ମୁଁ ଗୋଟେ ଅତି ନୀଚ ଲୋକ, ଆମର ପ୍ରାର୍ଥନା ଏ ବଡ଼ କରନ୍ତୁ ଆଶା ଆମେ ଭଗବାନ ପାଖରେ କେତେବେଳେ ମାଗନ୍ତିନି, ଆମ ପରମ୍ପରାରେ ପ୍ରାର୍ଥନା ନୁହେଁ, ମୋତେ ଗୋଟେ ବଡ଼ କରନ୍ତୁ, ମୁଁ ସୁଧ ଭକ୍ତ ମୋତେ କରନ୍ତୁ, ନାଇଁ ମୁଁ କେମିତି ଆପଣଙ୍କର ଦିନହୀନ ସେବକ ଗୋଟେ ହେଇକି ରହିବି। କେହି କେବେ ଭଗବାନ ପାଖରେ ଏମିତି ଗୋଟେ ପତ୍ର ଲେଖିନାହାନ୍ତି କି ପ୍ରାର୍ଥନା କରୁନାହାନ୍ତି ମୋତେ ସୁଧ ଭକ୍ତ କରିଦିଅନ୍ତୁ, କେବେ କେହି ଶୁଣିଛ? ସେ ଦିନହୀନ ସେବକ ହେବା ପାଇଁ ଚାହାନ୍ତି ଭଗବାନ ତାକୁ ସୁଧ ଭକ୍ତ କର, ଏଇ ହେଲା ସୁଧ ଭକ୍ତ। ସେ ଛୋଟ ହେବା ପାଇଁ ଚାହାନ୍ତି ଭଗବାନ ତାକୁ ବଡ଼ କର। ଆଉ ଯେଉଁମାନେ ଆଜି ବଡ଼ ହେଇଛନ୍ତି ସେମାନଙ୍କର କେବେ ଆଶା ବଡ଼ ନଥିଲା, ଆଉ ଯେଉଁମାନେ ବଡ଼ ହେବା ପାଇଁ ଯୋଜନା କରିଛନ୍ତି ସେ ଅଭିମାନୀ ମାନେ ଦୁର୍ଯ୍ୟୋଧନ ଆଉ କର୍ଣ୍ଣଙ୍କ ଭଳି ତାଙ୍କ ପତନ ହେବ, ଆଉ ଯେଉଁମାନେ ବଡ଼ ରହିବା ପାଇଁ ଚାହୁଁଥିଲେ ପାଣ୍ଡବମାନଙ୍କ ଭଳି ତାକୁ ହିଁ ଭଗବାନ ରାଜା କରେ। ଯେ ଛୋଟ ହେବା ପାଇଁ ଜଣଙ୍କୁ ଭଗବାନ ବଡ଼ କରିବା, ତୁମେ ବଡ଼ ହେବାର ପ୍ରଥମର ପ୍ଲାନ୍ ରଖିଛ ଆଉ ତୁମେ କ'ଣ ଭଗବାନ ବଡ଼ କରିବ? ତୁମ ପାଇଁ ଯୋଜନା କିଛି ନାହିଁ ଭଗବାନଙ୍କର, ଚାପ୍ଟର ଭଗବାନ କ୍ଲୋଜ୍ କରିଦେବେ ସେ ବ୍ୟକ୍ତି ପାଇଁ। ସେଥିପାଇଁ ସବୁବେଳେ ହୃଦୟରେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ମୋର କିଭଳି ଦୋଷ, ସାଧୁଗୁରୁ ବୈଷ୍ଣବ ଶାସ୍ତ୍ର ଦ୍ୱାରା ଆପଣ ପରମାତ୍ମା ରୂପରେ ହୃଦୟରେ ଅଛନ୍ତି, ପ୍ରକାଶ କରିଦିଅନ୍ତୁ, ମୁଁ ତାକୁ ସ୍ୱୀକାର କେମିତି କରିପାରିବି, ମୁଁ ଶୋଧନ କେମିତି କରିବି, ମୁଁ କେମିତି ଦିନହୀନ ସେବକ ହେବି? ଆମର କୌଣସି ଗୁଣ ଏ ଜଗତର, ଆମର ଯେତେ ଦକ୍ଷ ଗୁଣ ରହିଛି ଗୋଲୋକ ବୃନ୍ଦାବନର କୌଣସି କାର୍ଯ୍ୟରେ ଲାଗିବନି, ଏ ଦକ୍ଷତା କୌଣସି କାର୍ଯ୍ୟରେ ଲାଗିବନି, କାରଣ ଏ ଭୌତିକ ଶରୀରର ଦକ୍ଷତା ସବୁବେଳେ ମନେ ରଖିବାକୁ ପଡ଼ିବ। ସେଠି ଚିହ୍ନମୟ ଶରୀରର ଦକ୍ଷତା, ସେଠି ସବୁ ଚିନ୍ମୟ, ବୁଦ୍ଧି ଚିନ୍ମୟ, ଶରୀର ଚିନ୍ମୟ, ଦକ୍ଷତା ବି ଚିନ୍ମୟ, ଏକ୍ସପର୍ଟନେସ୍ ସେଠି ଚିନ୍ମୟ। ସେଇ ବିଚାର, ସେଇ ଭାବନାକୁ ସବୁବେଳେ ହୃଦୟରେ ଜାଗରଣ କରିବା, ଏ ଗୁରୁ ବୈଷ୍ଣବଙ୍କର କୃପା କିଭଳି ସବୁବେଳେ ଦୀନତା ଅଭାବବୋଧ ହୃଦୟରେ ପ୍ରାର୍ଥନା କ୍ରନ୍ଦନ, ଇଏ ହେଉଛି ନାମ, ଭଗବାନଙ୍କର ନାମର ଭାବ ହେଉଛି ଏଇଟା। ଆଉ ହରିନାମ କଲେ କ'ଣ ହେବ? ଆମେ ଯେଉଁ କରୁଛେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏ ଭାବଟା ଏଇଠି ଭାବଯୁକ୍ତ ହେଇକି ନାମ କରିବାକୁ ପଡ଼େ, ଭାବଟା ହେଉଛି ଏହା। ଅତ୍ୟନ୍ତ ଦୀନହୀନ ପତିତ ମୋର ହୃଦୟ, ଯେ ମରୁଭୂମି ତୁଲ୍ୟ, ମୋତେ କୃପା ବାରି ଦ୍ୱାରା ସିକ୍ତ କରନ୍ତୁ, ଉପଲବ୍ଧିର ସହିତ ଉପଲବ୍ଧି, ଗୁରୁ ବୈଷ୍ଣବଙ୍କ କୃପା ଉପଲବ୍ଧି ଆସିବ। ହଁ, ଇଏ ବାସ୍ତବ ଆଧ୍ୟାତ୍ମିକ ଜଗତ, ଆଧ୍ୟାତ୍ମିକ ସ୍ଥିତି, ଆଧ୍ୟାତ୍ମିକ ଶୁଦ୍ଧ ଭକ୍ତମାନଙ୍କର ସ୍ଥିତି ହିସାବରେ ମୋର କ'ଣ ଅଛି, ଏଇ ଯେଉଁ ଭାବନା, ଏଇଥିରେ ନାମ କରିବା, ସେବା କରିବା, ଏଥିରେ ଆମେ ଜଣେ ଭକ୍ତ କୃତାର୍ଥ ହୁଏ। ନଚେତ ଅଭିମାନ ରହିଲେ ତ ଭଗବାନ ଯୋଉ ଦିନ ହେଲେ ଭଙ୍ଗ କରିବି। ହରେ କୃଷ୍ଣ, ଜୟ ଗ୍ରନ୍ଥ ଶ୍ରୀମଦ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଇ ଗୋର।